ଭିକ୍ଷାପରି ଶ୍ରୀଶ୍ରୀମଦ୍ ଗୌରଗୋବିନ୍ଦ ଗୋସ୍ୱାମୀଙ୍କର ମହାରାଜ ତଥା ଶ୍ରୀଲ ପ୍ରଭୁପାଦ ମହାରାଜ ଏବଂ ବିଶେଷ କରି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର ତଥା ସମସ୍ତ ସାଧୁ ଗୁରୁ ବୈଷ୍ଣବାଚାର୍ଯ୍ୟଙ୍କର ଚରଣକୁ ମଣ୍ଡଳେ ଅନନ୍ତକୋଟି ଦଣ୍ଡବତ୍ ପ୍ରଣ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌରନିତାଇ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ଗୌର ରାଧାଗୋବିନ୍ଦଜୀଙ୍କର ମହତୃପାକୁ ଆସିଥି ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ ପୂର୍ବକ ପ୍ରଭୁ ଭିକ୍ଷା କରି ଏବଂ ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକଙ୍କ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆମେ ମହାପ୍ରଭୁଙ୍କର ଏହି ପବିତ୍ର ଶିକ୍ଷାକୁ ଆଲୋଚନା କରୁଛେ ଏବଂ ଆସ୍ୱାଦନ କରୁଛେ। ଯେହେତୁ ଭଗବାନ ଚାହୁଁଛନ୍ତି ଭଗବାନ ସବୁ ସମୟରେ ଚାହାନ୍ତି ଜୀବମାନେ ଭଗବତ ଭକ୍ତ ହୁଅନ୍ତୁ। ବାରମ୍ବାର ଭଗବତ ଗୀତାରେ ଭଗବାନ ଶିବ ଧାଇ କହିଛନ୍ତି ମନ୍ମନା ଭବ ମତ୍ ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ ମତ୍ କର୍ମକୃତ ମତ୍ ପରମ ମତ୍ ଭକ୍ତ ସଙ୍ଗ ବର୍ଜିତ। ବାରମ୍ବାର ବହୁତ ଶ୍ଳୋକରେ ଭଗବାନଙ୍କର ହେଉଛି ଜୀବମାନଙ୍କ ପ୍ରତି ନିର୍ଦ୍ଦେଶ କହିଲେ ହିଁ ଅତ୍ୟୁକ୍ତି ହେବନି, କାରଣ ଭଗବାନ ଚାହାନ୍ତି ସମସ୍ତେ ଭକ୍ତି ଯାଚନ କରନ୍ତୁ, ଭଗବତ ପରାୟଣ ହୁଅନ୍ତୁ। ଭଗବାନ କାହିଁକି ଚାହୁଁଛନ୍ତି ଭଗବାନଙ୍କର କିଛି ସ୍ୱାର୍ଥ ଅଛି? ନାହିଁ, ଭଗବାନଙ୍କର କିଛି ସ୍ୱାର୍ଥ ନାହିଁ। ଜୀବ ଭଗବତ ଭକ୍ତି ପରାୟଣ ହେଲେ, ଜୀବ ଭଗବତ ଭକ୍ତ ହେଲେ, ସେ କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ ଜୀବନର ଆଉ କୌଣସି ଆବଶ୍ୟକତା ରହେ ନା, ଯାହା ହେଉଛି ଜୀବନର ଅନ୍ତିମ ଲକ୍ଷ୍ୟ। ସାଧାରଣତଃ ଏ ଅନ୍ତିମ ଫଳ ବିଷୟରେ ଜନସାଧାରଣ ବୁଝିପାରନ୍ତି ନା, କାରଣ ସମସ୍ତେ ଚତୁର୍ବର୍ଗ ଫଳ ପାଇଁ ହିଁ ଲାଳାୟିତ, ଧର୍ମ ଅର୍ଥ କାମ ମୋକ୍ଷ। କିନ୍ତୁ ଭଗବାନ ତୃତୀୟ ସ୍କନ୍ଦ ଭାଗବତ ମିଶ୍ରକଥା ଅଛନ୍ତି, ଖାଲି ତୃତୀୟ ସ୍କନ୍ଦ ନାହିଁ, ବହୁତ ଜାଗାରେ ଅଛନ୍ତି। ଭଗବାନ ସବୁକିଛି ଦେବା ପାଇଁ ସମର୍ଥ, ଧର୍ମ ଅର୍ଥ କାମ ମୋକ୍ଷ ଭଗବାନ ଦେବା ପାଇଁ ତାଙ୍କ ପାଇଁ କିଛି ଅସୁବିଧା ନାହିଁ, ସେ ଦେଇପାରିବେ। କିନ୍ତୁ ଜୀବ ଅଜ୍ଞତାବଶତଃ କେବଳ ସେହି ବସ୍ତୁ ହିଁ ଭଗବାନଙ୍କୁ ମାଗେ। ଆରେ ଭଗବାନ ତ ପ୍ରେମ ଦେବା ପାଇଁ ଆସିଛନ୍ତି, ଭଗବାନ ତ ପ୍ରେମ ଦେଇପାରିବେ। ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ, ସେଟା ଭଗବାନଙ୍କର କ'ଣ ଦେବା ପାଇଁ ସେ ଅସମ୍ଭବ ନୁହଁ ନା, ସେ ଦେଇପାରିବେ। କିନ୍ତୁ ଜୀବ ଅଜ୍ଞତାବଶତଃ ବୁଝିପାରୁନି, ସେ ପ୍ରେମ ଚାହୁଁନି। ପ୍ରେମ ପ୍ରାପ୍ତି ହେଲା ମାନେ ଜୀବନର ସମସ୍ତ ଆବଶ୍ୟକତା ପୂରଣ ହୋଇଯାଏ। ଜୀବନର କ'ଣ ମାନେ ଅନାଦି ଜନ୍ମ ଧରି ଜୀବ ଯେଉଁ ବହିର୍ମୁଖ ହୋଇକି ରହିଛି, ତାର ଯେଉଁ ଇପ୍ସିତ ବସ୍ତୁ କୃଷ୍ଣ ପ୍ରେମ, ସେଠୁ ଯେଉଁ ବିଚ୍ୟୁତ ହୋଇକି ରହିଛି, ସେଟା ପ୍ରାପ୍ତ ହେଲା ପରେ ଜୀବନ ସାର୍ଥକ ହୋଇଯାଏ। କିନ୍ତୁ ଜୀବ ବୁଝିପାରୁନି ଅଜ୍ଞତାବଶତଃ, ଜୀବ ବୁଝିପାରୁନି ବୋଲି ଭଗବାନ ଜଗତକୁ ଆସିଛନ୍ତି। ଜଗତକୁ ଭଗବାନ ବାରମ୍ବାର ଆସନ୍ତି ଏଇଥିପାଇଁ। ଆପଣ ଦେଖିବେ ଅର୍ଜୁନ ତାଙ୍କର ସ୍ତୁତିରେ ସେ କଥା କହିଛନ୍ତି ଭାଗବତମ ପ୍ରଥମ ସ୍କନ୍ଦରେ ସପ୍ତମ ଅଧ୍ୟାୟରେ ଅର୍ଜୁନ ତାଙ୍କର ସ୍ତୁତି କରିଛନ୍ତି, ଚାରିଟା ସ୍ତୁତି ଅଛି। ଅର୍ଜୁନ ତାଙ୍କର ସେ ଚାରିଟା ସ୍ତୁତି ଭିତରେ ଗୋଟେ ସ୍ତୁତିରେ କହିଛନ୍ତି ସଏବ ଜୀବ ଲୋକସ୍ୟ ମାୟା ମୋହିତ ଚେତସ ବିଧତ୍ସ ସ୍ୱୟଂ ବିଜ୍ଞାନ ସେ ଧର୍ମାଦି ଲକ୍ଷଣ। ଇଏ ଅର୍ଜୁନଙ୍କର ସ୍ତୁତି। ସଏବ ଜୀବ ଲୋକସ୍ୟ ମାୟା ମୋହିତ ଚେତସ, ଏ ଜୀବମାନେ ମାୟା ମୋହିତ ହୋଇକି ପଡ଼ିଛନ୍ତି, ଜୀବମାନେ ବୁଝିପାରନ୍ତିନି। ଜୀବମାନଙ୍କର ଏ ଅଜ୍ଞତା ଭଗବାନ ଜାଣନ୍ତି, ସେଥିପାଇଁ ସେ ନିଜେ ଆସନ୍ତି। ବିଧତ୍ସ ସ୍ୱୟଂ ବିଜ୍ଞାନ ସେ ଧର୍ମାଦି ଲକ୍ଷଣ, ବିଭିନ୍ନ ପ୍ରକାର ସବୁ ନୀତି ପ୍ରଣୟନ କରିଛନ୍ତି। ଯାହା ସବୁ ନୀତି ଆମେ ଯାହା କିଛି ଦେଖୁଛେ, ସମସ୍ତ ଶାସ୍ତ୍ର ଯାହା ସବୁ ନୀତି ରହିଛି, ଏଇଟା ସବୁ ଭଗବତ ପ୍ରଣୀତ ନା। ଆଉ ସେଥିପାଇଁ ଭାଗବତଙ୍କର କ'ଣ କୁହାହେଲେ ଧର୍ମଂ ତୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ଯାହା ସବୁ ପ୍ରଣୟନ କରାଯାଇଛନ୍ତି ଏ ସବୁ ଭଗବତ ପ୍ରଣୀତ। ତେବେ ଭଗବାନ ଯାହା କିଛି ପ୍ରଣୟନ କରିଛନ୍ତି, ଯେତେ ସବୁ ନୀତି କ'ଣ ବିଧି ବିଧାନ ନିୟମ ଯାହା ସବୁ ପ୍ରଣୟନ କରିଛନ୍ତି, କ'ଣ ପାଇଁ? ଜୀବ ଆତ୍ୟନ୍ତିକ ଫଳ କୃଷ୍ଣ ପ୍ରେମ ପାଉ, ଧର୍ମ ଅର୍ଥ କାମ ମୁଖ୍ୟରେ ସିଏ ସୀମିତ ରହି ନଯାଉ। ତେଣୁ ପ୍ରେମ ଜୀବ ପାଇପାରୁନି ବା ତାର ସେ ବିଚାର ଆସୁନି, ସେ ବିଚାର ଆସିବା ପାଇଁ ସାଧୁସଙ୍ଗର ବ୍ୟବସ୍ଥା ବି ରଖିଛନ୍ତି ଭଗବାନ। ତେଣୁ ଆସିକି ପ୍ରଚଳନ କରିଛନ୍ତି, ସାଧୁସଙ୍ଗର ବ୍ୟବସ୍ଥା କରୁଛନ୍ତି, ସାଧୁମାନଙ୍କୁ ନିଜ ଧାମରୁ ପଠାଉଛନ୍ତି, ପୁଣି ନିଜେ ଆସୁଛନ୍ତି। ଏ କଳିଯୁଗ ତ ବହୁତ ବଡ଼, ସେଥିପାଇଁ କଳିଯୁଗ କୁହାଯାଏ ଧନ୍ୟ କଳି। ସ୍ୱୟଂ ଭଗବାନ ଆସିଲେ, ଅନର୍ପିତାଚାରୀ ଚିରାତ୍ କଲେ ଅବତୀର୍ଣ୍ଣ କଳୁ ସମର୍ପିତ ଉନ୍ନତ ଉଜ୍ଜ୍ୱଳ ରସ ସ୍ୱଭକ୍ତି ସ୍ୟମ, ଉନ୍ନତ ଉଜ୍ଜ୍ୱଳ ରସ ସ୍ୱଭକ୍ତି ସ୍ୟମ, ନିଜର ଭକ୍ତି କୃଷ୍ଣ ପ୍ରେମ ଦେବା ପାଇଁ ମହାପ୍ରଭୁ ଆସିଲେ। କିନ୍ତୁ ସେ ପ୍ରେମ ପ୍ରାପ୍ତି ବା ପଥରେ ଯେଉଁ ବସ୍ତୁ ସବୁ ବାଧକ, ମହାପ୍ରଭୁ ଏହି ଶ୍ଳୋକରେ ତାକୁ ସୂଚନା ଦେଇଛନ୍ତି। କୃଷ୍ଣ ପ୍ରେମ ପାଇବା ପାଇଁ ଏସବୁ ହେଉଛନ୍ତି ବାଧକ, ଯାହା ଭକ୍ତିବିନୋଦ ଠାକୁର ତାଙ୍କର ସମ୍ବୋଧନ ଭାଷ୍ୟରେ ତାକୁ ହିଁ ରଚନା କଲେ। ସେଥିପାଇଁ ମହାପ୍ରଭୁ କହୁଛନ୍ତି, ଏ ବସ୍ତୁ ମୋର ଆବଶ୍ୟକ ନାହିଁ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହିତୁ କିତ୍ୱେ। ତେଣୁ ଏଠି ଚାରିଟା ବସ୍ତୁକୁ ମହାପ୍ରଭୁ କହୁଛନ୍ତି ମୋର ଗୋଟା ଦରକାର ନାହିଁ। ମହାପ୍ରଭୁଙ୍କର କ'ଣ ଆବଶ୍ୟକ କି ନାହିଁ, ମହାପ୍ରଭୁଙ୍କର ତ ଏ ବସ୍ତୁ ଆବଶ୍ୟକ ନାହିଁ। ମହାପ୍ରଭୁ ଯେହେତୁ ଭକ୍ତ ଅବତାର, ଭକ୍ତ ଅବତାର ଉପରେ ଆସିଛନ୍ତି, ଭକ୍ତ ସମାଜକୁ ଶିକ୍ଷା ଦେବା ପାଇଁ, ବିଶେଷ କରି ସାଧକମାନଙ୍କର ସାଧନକୁ ପୁଷ୍ଟି କରିବା ପାଇଁ, ସାଧକମାନଙ୍କର ବିଚାର କିଭଳି ହେବା ଉଚିତ ସେ ଶିକ୍ଷା ଦେବା ପାଇଁ ମହାପ୍ରଭୁ ଏଇ ଶ୍ଳୋକକୁ କହିଛନ୍ତି ଯେ ଏଇସବୁ ମୋର ଆବଶ୍ୟକ ନାହିଁ, ସାଧକର ବିଚାର ଏଭଳି ହେବା ଉଚିତ। ତେବେ ସେ ପ୍ରସଙ୍ଗରେ ଆମେ ତ ଶୁଣୁଛେ, ନ ଧନଂ ଶ୍ରବଣ କରୁଥିଲେ, ନ ଜନଂ ଶ୍ରବଣ କରୁଛେ ଆମେ, ତାପରେ ହେଉଛନ୍ତି ସୁନ୍ଦରୀ, ତାପରେ କବିତା। କେହି କେହି ଆଚାର୍ଯ୍ୟ ଏହି ସୁନ୍ଦରୀ କବିତାଙ୍କୁ ଗୋଟିଏ ଶବ୍ଦ କହିଛନ୍ତି, ସୁନ୍ଦରୀ କବିତା ସାଧାରଣତଃ ସ୍ତ୍ରୀକୁ ବୁଝାଇଛନ୍ତି, ଆଉ କେହି କେହି ସୁନ୍ଦରୀ କବିତା ଅଲଗା ଅଲଗା କହିଛନ୍ତି। ସୁନ୍ଦରୀ ଶବ୍ଦରେ ସ୍ତ୍ରୀ, କବିତା ଶବ୍ଦରେ ଆସିବ ବିଭିନ୍ନ ଆଳଙ୍କାରିକ ଯେଉଁ ଶାସ୍ତ୍ର ବିନ୍ୟାସ, ଯେଉଁ କବିତାକୁ କହିଛନ୍ତି, ତା ବିଷୟରେ ଆମେ ଶ୍ରବଣ କରିବା ପରବର୍ତ୍ତୀ ଅବସ୍ଥାରେ। ଆମେ ବର୍ତ୍ତମାନ ଶ୍ରବଣ କରୁଛେ ଜନ ଶବ୍ଦରେ, ମୋର ଜନ କିଛି ଆବଶ୍ୟକ ନାହିଁ, ନ ଧନଂ ନ ଜନଂ, ଜନ ଆବଶ୍ୟକ ନାହିଁ। ଏବଂ ଜନ ଶବ୍ଦରେ ଭକ୍ତିବିନୋଦ ଠାକୁର ତାଙ୍କ ଟୀକାରେ ସେ କଥା କହୁଥିଲେ, ଜନପଦେନ ସ୍ୱଶରୀର ଅନୁଗ ସ୍ତ୍ରୀ ପୁତ୍ର ଦାସ ଦାସୀ ପ୍ରଜା ବନ୍ଧୁ ବାନ୍ଧବାଦୟ ଜ୍ଞାତବ୍ୟା। ଜନଶବ୍ଦରେ ଏ ସମସ୍ତଙ୍କୁ ବୁଝି ନେବା ଉଚିତ, ଆଗେ ଶରୀର ଅନୁଗ ସ୍ତ୍ରୀ ପୁତ୍ର ଦାସ ଦାସୀ ବନ୍ଧୁ ବାନ୍ଧବ ଧନ ଯାହା ଏସବୁ। ତେବେ ଆମେ ଏହି ସିଦ୍ଧାନ୍ତକୁ, ଜନଶବ୍ଦକୁ କିଭଳି ଗୃହ ତ୍ୟାଗୀଙ୍କ ପାଇଁ କିଭଳି ପ୍ରଯୁଜ୍ୟ ଏବଂ ଗୃହରେ ଥିବା ବ୍ୟକ୍ତିଙ୍କ ପାଇଁ କିଭଳି ପ୍ରଯୁଜ୍ୟ ତାକୁ ବିଭିନ୍ନ ଦୃଷ୍ଟିକୋଣରେ ଆମେ ଆଲୋଚନା କରୁଥିଲେ। ତେବେ ଜଣେ ଗୃହତ୍ୟାଗୀ ଯେଉଁମାନେ ଆଶ୍ରମ ବାସ କରିଛନ୍ତି, ତ୍ୟାଗାଶ୍ରମ ଅବଲମ୍ବନ କରିଛନ୍ତି, ସେମାନେ ସିନା କହିବେ ହଁ ମୋର ଜନ ଦରକାର ନାହିଁ, କିନ୍ତୁ ଗୃହ ଭିତରେ ଥିବା ବ୍ୟକ୍ତି ସେ କେମିତି କହିବେ ମୋର ଜନ ଦରକାର ନାହିଁ, ସେ ତ ସମସ୍ତଙ୍କ ସହିତ ରହିଛି। ଗୃହତ୍ୟାଗୀ ପାଇଁ ଜନ ଆବଶ୍ୟକ ନାହିଁ, ତା'ର ଦୁଇଟି ସିଦ୍ଧାନ୍ତ କେବଳ ବୁଝାଯାଇପାରେ। ଗୃହତ୍ୟାଗୀ ଯେଉଁ କହିବ ମୋର ଜନ ଦରକାର ନାହିଁ, ନ ଧନ ନ ଜନ, ଜନ ଦରକାର ନାହିଁ, ଜନ ଶବ୍ଦରେ ଦୁଇଟି ବୁଝାଏ, ଯେଉଁମାନେ ଗୃହତ୍ୟାଗୀ ସେମାନଙ୍କର ସଂସାର ସହିତ କୌଣସି ସମ୍ବନ୍ଧ ନାହିଁ, ସଂସାର କୌଣସି ସମ୍ବନ୍ଧ ସହିତ ତାଙ୍କର ସମ୍ବନ୍ଧିତ ହେବାର ଆବଶ୍ୟକ ନାହିଁ, ସମ୍ବନ୍ଧ ହେଉଛି ଗୁରୁକୃଷ୍ଣଙ୍କ ସହିତ, ଇଏ ଗୋଟେ। ଦ୍ୱିତୀୟ ହେଉଛି ଜନଶବ୍ଦରେ ଯେଉଁମାନେ ଗୃହତ୍ୟାଗୀ ଆଶ୍ରମବାସ କରିଛନ୍ତି, ଜନଶବ୍ଦରେ ଭକ୍ତିବନ ଠାକୁରଙ୍କ ସମ୍ବୋଧନ ଭାଷ୍ୟ ଯଦି ହିସାବରୁ ବିଚାର କରାଯିବ, ତାହେଲେ ଦାସ ଦାସୀ, ମୋର ଦାସ ଦାସୀ ଦରକାର ନାହିଁ। ସାଧକ କେବେ ଦାସ ରଖିବା ଆବଶ୍ୟକ ନାହିଁ, କାରଣ ସାଧକ ବା ନିଜେ ଜଣେ ଦାସ ନା ନାହିଁ, ସାଧକ ନିଜେ ତ ଦାସ, ସିଏ ପୁଣି ଦାସ କେମିତି ରଖିବ? ସିଏ ଯଦି ଦାସ ରଖିବ ତାହେଲେ ତ ମହାପ୍ରଭୁଙ୍କର ସିଦ୍ଧାନ୍ତ ତ ବିଲକୁଲ ଓଲଟା ହେଇଗଲା। ମହାପ୍ରଭୁ କହୁଛନ୍ତି କ'ଣ, ମୁଁ ହେଉଛି ଗୋପୀ ପ୍ରତୁ ପଦ କମଳ ଦାସ ଦାସାନୁ ଦାସ, ଆମେ ସାଧକ ହେଇକି ଆମେ ଯଦି ଦାସ ରଖିବା, ଆମର ଯଦି ସେବକ ରହିବେ, ତାହେଲେ ଆମେ ସାଧକ। ଭକ୍ତିବିନୋଦ ଠାକୁରଙ୍କ ବାଣୀ ଦୃଷ୍ଟି ଯଦି ବିଚାର କରାଯିବ, ଆମେ ସାଧକ ସ୍ଥିତିରେ ରହି ଆମର ସିଦ୍ଧ ଅଭିମାନ, ସାଧକ ସ୍ଥିତିରେ ରହି ଯଦି ସିଦ୍ଧ ଅଭିମାନ ନେମ ରହିଲେ ତାହେଲେ କୃଷ୍ଣ ପ୍ରେମ କେମିତି ମିଳିବ? ଆମେ ବୁଝିପାରୁନେ, ଅଜ୍ଞତାବଶତ ଆମେ ଭାବୁଛେ ଆମେ ଠିକ୍ ଅଛେ। ନାଇଁ, ଆମେ ଯଦି ଠିକ୍ ରହିଥାନ୍ତେ ଏ ଜଗତକୁ ଆସିନଥାନ୍ତେ। ଆମେ ଯଦି ଠିକ୍ ଥାନ୍ତେ ତାହେଲେ କୃଷ୍ଣ ଆମ ସହିତ କଥାବାର୍ତ୍ତା କରୁଥାନ୍ତେ। ଆମେ ଠିକ୍ ନାହିଁ, ଆମେ ଭାବିବା ଉଚିତ ଆମେ ସବୁ ଠିକ୍ ଅଛୁ। ନାହିଁ, ତେଣୁ ସାଧକ ଦୃଷ୍ଟିରେ ସବୁ ସମୟ ରହିବା ଉଚିତ। ତେବେ ଗତକାଲି ମୁଁ ଏ ବିଷୟରେ କିଛି ଆଲୋଚନା କରୁଥିଲେ, ଯେମିତି ଶରୀର ଅସୁସ୍ଥ ଅଛି, ସୁବିଧା ଅସୁବିଧା ଅଛି, ସେ ସମୟରେ ଆମେ ହୁଏତ ସେବା ନେଇପାରୁ, କିନ୍ତୁ ସବୁ ସମୟରେ ଆମେ ଜଣଙ୍କ ପାଖରେ ଡିପେଣ୍ଡେଣ୍ଟ ହେବା, ଆମେ ଦାସ ଉପରେ ଡିପେଣ୍ଡ କରିବା, ତାହେଲେ ଦେଖନ୍ତୁ ଯିଏ ସେବା କରୁଛି ତାର ଲାଭ, ଆମ ପାଇଁ ଯିଏ ସେବା କରୁଛି, ଯିଏ ଦାସ ଭଳି ସେ ସେବା କଲା, ତାର ଲାଭ, ତାର କ୍ଷତି ନାହିଁ। କାହିଁ, କ'ଣ ଲାଭ ତାର? କମ୍ ସେ କମ୍ ସେ ବୈଷ୍ଣବ ସେବାର ଫଳଟା ପାଇଲା। ସେ ବୈଷ୍ଣବ ସେବା କରୁଛି ନା, ବୈଷ୍ଣବ ସେବାର ଫଳ ପାଇଗଲା, କିନ୍ତୁ ଯିଏ ସେବା ନେଉଛି ତାର କ୍ଷତି। ତାର ଭଜନ ଯଦି ଠିକ୍ ନ ହୋଇଥିବ କୃଷ୍ଣ ପ୍ରେମ ବହୁତ ଦୂର ହେବ। ତେଣୁ ଗୃହତ୍ୟାଗୀଙ୍କ ପାଇଁ ଜନଶବ୍ଦରେ ଏ କଥା ଆମେ ଆଲୋଚନା କରୁଥିଲେ, ଯାହା ଭକ୍ତିନ ଠାକୁର ଯାହା କହିଛନ୍ତି, ଦାସ ଦାସୀ ସ୍ୱଶରୀର ଅନୁଗ ସ୍ତ୍ରୀ ପୁତ୍ର ଦାସ ଦାସୀ ପ୍ରଜା ବନ୍ଧୁ ବାନ୍ଧବାଦୟ ଜ୍ଞାତବ୍ୟା। ଶରୀର ଅନୁଗତ ଏ ଦାସ ଦାସୀ ଉଚିତ ନୁହଁ। ପ୍ରଶ୍ନ ଆସିବ ଗତକାଲି ଆମେ ସେ କଥା ହିଁ ଶୁଣୁଥିଲେ, ସ୍ମରଣ କରିବା ଉଚିତ। ତାହେଲେ ଆମର ପରମ୍ପରାରେ ଦେଖାଯାଏ ଶୁଦ୍ଧ ଭକ୍ତମାନଙ୍କର ତ ଦାସ ଦାସୀ ବହୁତ ଅଛନ୍ତି। ଶୁଦ୍ଧ ଭକ୍ତମାନେ ତ ବହୁତ ଦାସ ଦାସୀଙ୍କର ସେବା ନିଅନ୍ତି। ସେମାନେ ସେବା ନିଅନ୍ତିନି, ସେମାନେ ସେବା ନେବା ମାଧ୍ୟମରେ ଜୀବକୁ କରୁଣା କରନ୍ତି, କରୁଣା ପ୍ରଦର୍ଶନ କରନ୍ତି, କୃପା କରନ୍ତି। ଜୀବକୁ ସେବାର ସୁଯୋଗଟା ଦେଇକି ତାଙ୍କୁ କୃପା କରନ୍ତି। ଆମେ ଜୀବକୁ କ'ଣ କୃପା କରିପାରିବା? ଆମେ ତ ନିଜର କଲ୍ୟାଣ ଜାଣିନେ, ଆମେ କ'ଣ କାହାର କ'ଣ କଲ୍ୟାଣ କରିପାରିବା? ସେଥିପାଇଁ ମହାପୁରୁ କହିଲେ, ନ ଜନ ଜନ ସବୁ ମୋର ଜନ ଦରକାର ନାହିଁ। ଏ ଉଭୟଙ୍କ ପାଇଁ ପ୍ରଯୁଜ୍ୟ, କାରଣ ଏଇଟା ଭକ୍ତଙ୍କ ପାଇଁ ଦରକାର ନା। ଏଇଟା ଭକ୍ତଙ୍କ ପାଇଁ ଯେହେତୁ ପ୍ରଯୁଜ୍ୟ, ଭକ୍ତ ବ୍ରହ୍ମଚାରୀ ହୋଇପାରେ, ଗୃହସ୍ଥ ହୋଇପାରେ, ଉଭୟଙ୍କ ପାଇଁ ପ୍ରଯୁଜ୍ୟ। ଏବଂ ଜନଶବ୍ଦରେ ଆମେ ଶୁଣୁଥିଲେ ସ୍ତ୍ରୀ ପୁତ୍ର ବନ୍ଧୁ ବାନ୍ଧବ ଏସବୁ, ତାହେଲେ ବ୍ରହ୍ମଚାରୀ ବାସ ପ୍ରଭୁ, ଏ ସମସ୍ତେ ହେଲେ ଆପଣଙ୍କ ଦାସ। ଏଇ ଭାବନା ଯଦି ନ ରହୁଛି ବହୁତ ବଡ଼ କ୍ଷତି। କେତେ କ୍ଷତି! ଏସବୁ ଶୁଣିଲା ପରେ ଆପଣ ବୁଝିପାରିବେ ଯେ ଭଗବାନ କେତେ ସୁନ୍ଦର ଶିକ୍ଷା ଦେଇଛନ୍ତି। ଆଜି ଶୁଣି ଭାଗବତରେ ଭଗବାନ କ'ଣ କହିଛନ୍ତି, ଖାଲି ଏ ଦାସ ଦାସୀ, ଏ ଯେଉଁ ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କ ସହିତ ଆମେ ରହିଛେ, କିନ୍ତୁ ତାଙ୍କ ପ୍ରତି ଯଦି ଆସକ୍ତି ହେଇକି ରହିବା ତାହେଲେ କେତେ ବଡ଼ କ୍ଷତି! ଭଗବାନ କ'ଣ କହୁଛି, କେତେ ସିଦ୍ଧାନ୍ତ ରହିଛି ଖାଲି ଭାଗବତଙ୍କର ଶୁଣନ୍ତୁ। ଆଉ ଅଲଗା ଶାସ୍ତ୍ର ବି ଅଛି, ମହାଭାରତ ଅଛି, ମହାଭାରତ ମୁଁ କେତେଟା ଶ୍ଲୋକ ପାଇଛି, ମହାଭାରତ ଅଛି। ତେବେ ବାହ୍ୟ ଦୃଷ୍ଟିରେ ଯଦି ଶୁଣିବ, ଆରେ କ'ଣ ସ୍ତ୍ରୀକୁ ଘୃଣା କରାଯାଉଛି, ପୁତ୍ରକୁ ଘୃଣା କରାଯାଉଛି, କନ୍ୟାକୁ ଘୃଣା କରାଯାଉଛି, ବନ୍ଧୁବାନ୍ଧବ ଘୃଣା କରାଯାଉ, କ'ଣ କାହା ପ୍ରତି ଆସକ୍ତି ହେବାନି? ଗତକାଲି ଆମେ ଯେମିତି ଶୁଣୁଥିଲେ ସମସ୍ତଙ୍କୁ ଭଲ ପାଇବା, କାହା ପ୍ରତି ଆସକ୍ତି ହେବାନି, ସାଧାରଣ ଲୋକ ବି ବୁଝିବେ, ତାହେଲେ ଶାସ୍ତ୍ର ତ ଆମକୁ ନିନ୍ଦା କରୁଛନ୍ତି। ନାହିଁ, ଶାସ୍ତ୍ର ନିନ୍ଦା କରନ୍ତିନି, ଶାସ୍ତ୍ର ଜୀବକୁ କୃପା କରନ୍ତି, କରୁଣା କରନ୍ତି। ଭଗବାନ ଜୀବକୁ କୃପା କରିଛନ୍ତି, କରୁଣା କରିଛନ୍ତି, କାରଣ ଆମର ଯାହା ଦୋଷ ରହିଛି, ଆମର ଯାହା ତ୍ରୁଟି ରହିଛି, ତାକୁ ସୂଚନା ଦେବେ କିଏ? ଭଗବାନ ହିଁ ଦେବେ ନା। ଭଗବାନ କେମିତି ଦେବେ? ଭଗବାନ କ'ଣ ଆସି ଆମକୁ କହିବେ କି ଆମର କ'ଣ ଭୁଲ ରହିଛି? ଭଗବାନ କ'ଣ ଆସି ଆମକୁ କହିବେ ନା, ତୁମର ଏଇ ଭୁଲ ଅଛି, ତୁମେ ଏଇଭଳି ସ୍ଥିତିରେ ରହିଛ? ସେଇ ସୂଚନା ଦେବା ପାଇଁ ଶାସ୍ତ୍ରକୁ ପ୍ରଣୟନ କରାଯାଇଛନ୍ତି, ଜୀବକୁ ସୂଚନା ଦେଇଦେବେ ଯେ ଆମେ ଏଇ ସ୍ଥିତିରେ ଅଛେ। ତେଣୁ କାହା ପ୍ରତି ଆସକ୍ତି ହେବା ଆବଶ୍ୟକ ନାହିଁ। ସ୍ତ୍ରୀ ଏ ଜନଶବ୍ଦରେ ଆମେ ଶୁଣିଛେ, ଜନଶବ୍ଦରେ ଯାହା କିଛି ଶୁଣୁଛନ୍ତି, କାହା ପ୍ରତି ଆସକ୍ତି ହେବା ଆବଶ୍ୟକ ନାହିଁ। ତାହେଲେ ସମସ୍ତଙ୍କୁ କ'ଣ କରିବେ? କୃଷ୍ଣ ଅର୍ପଣ, କୃଷ୍ଣ ପାଖରେ ଅର୍ପିତ କରିବେ। ଭକ୍ତି ଠାକୁର ସେ କଥା ହିଁ କହିଥିଲେ, ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କ'ଣ କହିଥିଲେ ଗତକାଲି, ସେ କଥା ହିଁ ଶୁଣିଥିଲେ, କଥା ବିଶ୍ରାମ ଦେଇଥିଲେ ସେଇଠି, ଯଦି ଏଇଭଳି ଭଗବାନ ପାଖରେ ସମର୍ପିତ କରିକି ଜୀବନ ବିତେଇବେ ତାହେଲେ ସିଏ ଦରିଦ୍ର ହେଲେ ମଧ୍ୟ ରାଜାଠୁ ବି ଅଧିକ ସୁଖୀ। କୃଷ୍ଣ ଅର୍ପିତ ଧନଗାର ଦାରବନ୍ଧ ସୁତାଦୟ ଯେ ପରିଗ୍ରହବନ୍ତୋ ବି ସଦା ନିଷ୍କିଞ୍ଚନ ଜନା। कृष्णेन हृदस्थितेन सदा सन्तुष्टचेतसा जे दरिद्रापि प्रायो राजाधिक सुखस्थिता। भक्ति सिद्धांत सरस्वती ठाकुरंकर हेउछि पाणी। कृष्णार्पित धन गार दार बंधु सुतादय जनसत्रे सबु जे परिग्रहवंत विशेष समस्त स्वीकार करछि, समस्त से स्वीकार करछि ना, गृहस्थ जने संसार भितर समस्त सहित से रहिबो ना, के समस्त कृष्ण पाखर अर्पण करिबो। गृहस्थ आश्रम को कहीं श्रेष्ठ आश्रम कहुची, आम पूर्व श्रवण करते चारि आश्रम भितर गृहस्थ आश्रम श्रेष्ठ। गृहस्थ आश्रम कहीं श्रेष्ठ साधारण लोक बुझीपारती भावते हाँ बहुत आम गृहस्थ हो श्रेष्ठ हो ना। गृहस्थ आश्रम श्रेष्ठत्व को शास्त्र मानक प्रतिपादित कर गृहस्थ आश्रम कहीं श्रेष्ठ, कारण अलग तीन आश्रम को से पोषण करती ये श्रेष्ठ। आ गृहस्थ आश्रम रही जदि कौन से आश्रम को आम पोषण करूने, अलग आश्रम को पोषण करूने, बर अलग आश्रम ठूँ आम नहीं कि बचाप चाहूचे तेल से श्रेष्ठ नहीं। श्रेष्ठ केमी है से श्रेष्ठ नहीं। मनु महाराज कहते विषय मनुसंहिता ग्रंथ अच्छी मनुसंहिता मनु महाराज कहते यथावायु समाश्रित्य वर्तन्ते सर्वजन्तव तथा गृहस्थम आश्रित्य वर्तन्ते सर्वाश्रमा। देखो नहीं सिद्धांत यथा वायु समाश्रित्य वर्तन्ते सर्वजन्तव जमी वायु उपर सब जीव डिपेंड कर पवन बंद है सब जीव मान अवस्था कौन हम समस्ते जानते प्रमाण अच्छे ना भागवत ध्रुव महाराज कठोर तपस्या से वायु बंद करदे देखो समस्ते अतिष्ठ हो देवता मैंने अतिष्ठ हो भगवान पाखे निवेदन कले भगवान आसी प्रकट हो वायु समस्ते जमी डिपेंडेंट ठीक से भली गृहस्थ आश्रम पर अलग तीन आश्रम होती निर्भरशील तथा गृहस्थ आश्रित्य वर्तन दे सर्वाश्रम। ताहले विचार करूँ आप देख दुईटा सिद्धांत देखिए गृहस्थ आश्रम प्रशंसा कर गृहस्थ आश्रम निंदा कर निंदाटा को निंदा बोली ने प्रशंसाटा प्रशंसा बोली ने के दृष्टि विचार कर दुईटा कथा तो कह निंदा नहीं जमी ब्रह्मचारी आश्रम आम तो शुणा प्रसंग आस सुंदरी सुंदरी शब्द शुणी सुंदरी शब्द स्त्री उभयों पर कि बंधन कारण से शुणे ब्रह्मचारी केमी बंधन कारण गृहस्थ में केमी बंधन कारण आसो प्रसंगक्रमे से दिन महाप्रु कह न सुंदरी सुंदरी भी दरकार नहीं ब्रह्मचारी कौन सुंदरी चाहू कि ब्रह्मचारी कौन से लालसा थाई कि कामना थाई कि जदि से कामना रोचे भी तेल कृष्ण प्रेम मिलन से दिन महाप्रु कह सुंदरी दरकार नहीं तेल संसार भितर जी अच्छी तार तो स्त्री अच्छी सी पुणी कौन कर से प्रसंग आसे आम शुणा तो कह तात्पर्य शास्त्र दुईट जगह कथ कई शास्त्र प्रशंसा भी करंदा भी करंदाटा निंदा बोली आम विचार करवा उचित ना से आमर दोष आम से स्थित रही चे आमको श्रृंखलित हाँपी से जिन सब सूचना दि जाम श्रृंखलित हाँ से सूचना दि जा तेणु आश्रम गृहस्थ आश्रम ये श्रेष्ठ अलग तीन आश्रम तर निर्भर कर रही था ये श्लोक अच्छी बहुत शास्त्र अच्छी महाभारत देखते कैसे सुंदर श्लोक अच्छी गृहस्थ पर क्यों मैंने निर्भर कर रही था अलग चार्ट आश्रम खाली निर्भर अलग तीन आश्रम केवल निर्भर कर न था आउ किए निर्भरशील गृहस्थ आश्रम पर निर्भरशील गृहस्थ ही सदा देवा पितरो अतिथयस्तथा भृत्यश्चैव उपजीवन्ति तान् भरस्व महीपते। महाभारत महाभारत शांति पर्व राजधर्म अनुशासन पर्व व्यासदेव कहते युधिष्ठिर महाराज को श्लोक व्यासदेव युधिष्ठिर कहते युधिष्ठिर गृहस्थं हि सदा देवा पितरो अतिथयस्तथा भृत्यश्चैव उपजीवन्ति। गृहस्थ मैंने समस्त पोषण करती मैंने समस्ते गृहस्थों पर निर्भरशील आम केवल तीन आश्रम शुणी मनु महाराज सिद्धांत देवता पितर अतिथि भृत्य समस्ते गृहस्थों पर डिपेंडेबल ଉପଜୀବନ୍ତି। ସେଥିପାଇଁ ବ୍ୟାସଦେବ କହୁଛନ୍ତି ଯୁଧିଷ୍ଠିରଙ୍କୁ, ତାନ୍ ଭରସ୍ୱ ମହିପତେ, ହେ ମହିପତେ ତୁମେ ଏମାନଙ୍କୁ ଭରଣ ପୋଷଣ କର, କାରଣ ଗୃହସ୍ଥଙ୍କର ଏଇଟା ହେଉଛି କର୍ତ୍ତବ୍ୟ, ସମସ୍ତଙ୍କୁ ପୋଷଣ କରିବି। ଆମେ କେବଳ ଏଗୁଡ଼ାକ ଶୁଣୁଛେ, ଆଲୋଚନା କରୁଛେ, ଏଇଥିପାଇଁ କିଛି ମନରେ ଯଦି ଶାସ୍ତ୍ର ପ୍ରତି କୌଣସି ଖରାପ ବିଚାର ଅସ୍ତ୍ର, ଶାସ୍ତ୍ର ଆମକୁ ନିନ୍ଦା କରାଯାଇଛି, ନାହିଁ ନିନ୍ଦା ନାହିଁ, ଦେଖନ୍ତୁ ପ୍ରଶଂସା ବି କରାଯାଇଛି, ଶାସ୍ତ୍ର ପ୍ରଶଂସା ବି କରୁଛନ୍ତି, ଶାସ୍ତ୍ରରେ ସମସ୍ତଙ୍କ ପ୍ରଶଂସା ବି ଅଛି, ବ୍ରହ୍ମଚାରୀର ପ୍ରଶଂସା ଅଛି କି ନାହିଁ, ଶାସ୍ତ୍ରରେ ବ୍ରହ୍ମଚାରୀ ଜୀବନର ପ୍ରଶଂସା ଅଛି କି ନାହିଁ, ଅଛି କି ନାହିଁ, ଜଗତଗୁରୁ ଅଛି, ଶାସ୍ତ୍ରରେ ବ୍ରହ୍ମଚାରୀ ଜୀବନର ପ୍ରଶଂସା ଅଛି, ବାନପ୍ରସ୍ଥ ଜୀବନର ପ୍ରଶଂସା କରାଯାଇଛି, ସନ୍ନ୍ୟାସ ଜୀବନର ପ୍ରଶଂସା କରାଯାଇଛି, ପୁଣି ସେମାନଙ୍କ ଦୋଷ ବି ଦେଖାହେଇଛି, ବ୍ରହ୍ମଚାରୀ ଜୀବନର ବି ଦୋଷ ଦେଖାହେଇଛି, ସନ୍ନ୍ୟାସୀ ଜୀବନର ବି ଦୋଷ ଦେଖାହେଇଛି, ସମସ୍ତଙ୍କର ପ୍ରଶଂସା ରହିଛି, ଦୋଷ ରହିଛି। ଜୀବ ଚାହୁଁଛି କ'ଣ, ଖାଲି ଆମକୁ ଖାଲି ସମସ୍ତେ ପ୍ରଶଂସା କରନ୍ତୁ, ଏଇଟା କ'ଣ ସମ୍ଭବ ନା? ପ୍ରଶଂସା ଯଦି ଆମେ ଶୁଣିବା ତାହେଲେ ତ ଦିନଭାବ ଆସିବନି ନା। ତେଠେ ମହାଭାରତରେ ପୁଣି ବ୍ୟାସଦେବ କହୁଛନ୍ତି ଯୁଧିଷ୍ଠିରଙ୍କୁ, ଆଉ ଗୋଟେ ଶ୍ଳୋକ ହେଇଛି, କେତେ ସୁନ୍ଦର ଶ୍ଳୋକ ଦେଖନ୍ତୁ, ବୟଂସି ବୟଂସି ପଶବଶ୍ଚୈବ ଭୂତାନି ଚ ଜନାଧିପ ଗୃହସ୍ଥୈରେବ ଧାର୍ଯ୍ୟନ୍ତେ ତସ୍ମାତ୍ ଶ୍ରେଷ୍ଠ ଗୃହାସ୍ୱାମୀ। ଦେଖନ୍ତୁ ଏଠି ପ୍ରଶଂସା କରାଗଲା, ସେଇ ବ୍ୟାସଦେବ ଭାଗବତ ମୁଁ ଯିଏ ରଚନା କରିଛନ୍ତି, ସେ ତ ମହାଭାରତ ରଚନା କରିଛନ୍ତି ନା ଗଣେଶଙ୍କ ମାଧ୍ୟମରେ। ବୟଂସି ପଶବଶ୍ଚୈବ ଭୂତାନି ଚ ଜନାଧିପା, ଏ ଜନାଧିପ ଏ ସମସ୍ତେ ଗୃହସ୍ଥଙ୍କ ଦ୍ୱାରା ପାଳିତ ହୋଇଥାନ୍ତି, କିଏ କିଏ, ପଶବଶ୍ଚୈବ ପଶୁପକ୍ଷୀ, ସମସ୍ତେ ପଶୁପକ୍ଷୀମାନଙ୍କୁ ମଧ୍ୟ ଗୃହସ୍ଥ ପାଳନ କରିଥାଏ, ମାନେ ସେମାନେ କ'ଣ ତାଙ୍କ ଉପରେ ନିର୍ଭରଶୀଳ। ଏବଂ ଅନ୍ୟ ପ୍ରାଣୀ ଭୂତାନି, ପଶବଶ୍ଚୈବ ଭୂତାନି, ଏମାନେ ମଧ୍ୟ ଗୃହସ୍ଥଙ୍କ ଦ୍ୱାରା ପାଳିତ ହୋଇଥାନ୍ତି, ତେଣୁ ତସ୍ମାତ୍ ଶ୍ରେଷ୍ଠ ଗୃହାଶ୍ରମୀ, ସେଥିପାଇଁ ଗୃହାଶ୍ରମୀ ହେଉଛି ଶ୍ରେଷ୍ଠ, ଗୃହାଶ୍ରମ ଯେଉଁମାନେ ଗୃହସ୍ଥ ଅଛନ୍ତି, ଗୃହ ଭିତରେ ରହିଛନ୍ତି ସେମାନେ ଶ୍ରେଷ୍ଠ। କିନ୍ତୁ ଏହି ସ୍ଥିତିରେ ରହିଲେ ଶ୍ରେଷ୍ଠ, ଅନ୍ୟମାନଙ୍କୁ ପୋଷଣ କଲେ ଶ୍ରେଷ୍ଠ, ଗୃହସ୍ଥ ହେଇଥିବା ଯଦି ଅଲଗା ଆଶ୍ରମକୁ ପୋଷଣ କରୁନାହିଁ, ଅଲଗା ଜୀବଙ୍କୁ ସାହାଯ୍ୟ କରୁନାହିଁ, ପୋଷଣ କରୁନାହିଁ, ତାହେଲେ ଶ୍ରେଷ୍ଠ ନାହିଁ, ଏଇଥିପାଇଁ ଶ୍ରେଷ୍ଠ କୁହାଯାଇଛି। ପୁଣି କହୁଛନ୍ତି କେତେ ସୁନ୍ଦର ଦେଖନ୍ତୁ, ଯଥା ପ୍ରବ୍ରଜିତ ଭିକ୍ଷୁ ତଥୈବ ସ୍ୱଗୃହେ ବସେତ୍ ଏବଂ ବୃତ୍ତ ପ୍ରିୟଦାରେ ସମ୍ବସନ୍ ଧର୍ମମାପ୍ନୁୟାତ୍। ଆମେ ଶୁଣିଥିଲେ ନା ମହାପ୍ରଭୁ କହିଲେ କ'ଣ, ନ ଜନଂ, ସ୍ତ୍ରୀ ପୁତ୍ର କନ୍ୟା କିଛି ଦରକାର ନାହିଁ। କିନ୍ତୁ ଏଠି ବ୍ୟାସଦେବ କ'ଣ କହୁଛନ୍ତି ଦେଖନ୍ତୁ, ବ୍ୟାସଦେବ କହୁଛନ୍ତି ଯଥା ପ୍ରବ୍ରଜିତ ଭିକ୍ଷୁ ତଥୈବ ସ୍ୱଗୃହେ ବସେତ୍, ସନ୍ନ୍ୟାସୀ ଯେମିତି, ପ୍ରବ୍ରଜିତ ମାନେ ସନ୍ନ୍ୟାସୀ ନା, ଭିକ୍ଷୁ ସନ୍ନ୍ୟାସୀ, ଗୃହତ୍ୟାଗୀ ସନ୍ନ୍ୟାସୀ ଯେମିତି ଗୃହ ପ୍ରତି ଅନାସକ୍ତ ହୋଇକି ଥାଏ, ଗୃହସ୍ଥ ଆଶ୍ରମରେ ଥିବା ବ୍ୟକ୍ତି ସେଇଭଳି ରହିବ, କହୁଛନ୍ତି ତଥୈବ ସ୍ୱଗୃହେ ବସେତ୍, ସେଇଭଳି ଗୃହସ୍ଥ ନିଜ ଗୃହ ପ୍ରତି ମମତା ଏବଂ ଆସକ୍ତି ତ୍ୟାଗ କରି ଘରେ ରହିବେ, ଯିଏ ଏଇଭଳି ଏବଂ ବୃତ୍ତ ଯିଏ ଏଇଭଳି ଭାବରେ ସଦାଚାରକୁ ପାଳନ କରନ୍ତି, ପ୍ରିୟଦାରେ ସମ୍ବସନ୍ ଧର୍ମ ଆପଣିଆ, ଯିଏ ଏଇଭଳି ଭାବରେ ନିଜର ଗୃହରେ ରୁହନ୍ତି, ସଦାଚାରକୁ ପାଳନ କରନ୍ତି, ସ୍ତ୍ରୀ ସହିତ ରୁହନ୍ତି, ସେ କ'ଣ ପ୍ରାପ୍ତ ହୁଅନ୍ତି କହିଲେ ସମ୍ବସନ୍ ଧର୍ମମ୍ ଆପଣିଆତ୍, ଧର୍ମର ସମ୍ପୂର୍ଣ୍ଣ ଫଳକୁ ସେ ପ୍ରାପ୍ତ ହୋଇଥାନ୍ତି। ରାଜଧର୍ମ ଅନୁଶାସନ ପର୍ବ ମହାଭାରତ, ତାହେଲେ କୁହନ୍ତୁ ଶାସ୍ତ୍ରରେ ପ୍ରଶଂସା ବି କରାଯାଇଛି, କିନ୍ତୁ ଆମର ଦୋଷ ଯାହା ସେଟାକୁ ସୂଚନା ଦିଆଯାଇଛି, କାହିଁ ସେ ଦୋଷକୁ ସୂଚନା ଦିଆଯାଇଛି, କାରଣ ଏଇ ଦୋଷ ରହିଲେ ଆମେ ଆମର ଇପ୍ସିତ ବସ୍ତୁକୁ ପ୍ରାପ୍ତ ହୋଇପାରିବାନି, କୃଷ୍ଣ ପ୍ରେମ ସେଟା ପାଇବାନି। କେତେ ସମସ୍ୟା, କୃଷ୍ଣ ପ୍ରେମ କ'ଣ, କେତେ ସ୍ଥିତି, କେତେ କ'ଣ ବିକୃତ ହୋଇଯାଏ, ଭାଗବତ ରୂପ ହୋଇଛି ଆଉ ସ୍ଥିତି ବିକୃତ ହୋଇଯାଏ, କ'ଣ କାହା ପ୍ରତି ଆସକ୍ତି ହେବେ କହୁନାହାନ୍ତି। ସେଦିନ ମହାପ୍ରଭୁ କହିଲେ ନ ଜନଂ, କାହା ପ୍ରତି କ'ଣ, ଧନ ଜନ କିଛି ନାହିଁ। ପ୍ରହ୍ଲାଦ ମହାରାଜ କେତେ ସୁନ୍ଦର ଶିକ୍ଷା ଦେଇଛନ୍ତି ଦେଖନ୍ତୁ, କାହିଁକି ଆସକ୍ତି ହେବେ, ଆସକ୍ତି ହେବାର କ'ଣ ଆବଶ୍ୟକ ଅଛି କହୁନାହାନ୍ତି। ପ୍ରହ୍ଲାଦ ମହାରାଜ ତାଙ୍କର ସଖାମାନଙ୍କୁ ଶିକ୍ଷା ଦେଉଛନ୍ତି, ರಾಯ ಕಳತ್ರಂ ಪಶವ ಸುತಾದಯೋ ಗೃಹಾಮಹಿ ಕುಂಜರ ಕೋಶಭೂತಯ ಸರ್ವ್ಯರ್ಥ ಕಾಮಾಖ್ಯಣ ಭಂಗುರಾಯುಷ କୁର୍ବନ୍ତି ମର୍ତ୍ତ୍ୟସ୍ୟ କିୟତ୍ୟଂ ଚଳା ରହିଲା ତାଙ୍କର ସଖାମାନଙ୍କୁ ଶିକ୍ଷା ଦେଲେ ସପ୍ତମ ସ୍କନ୍ଦ ସପ୍ତମ ଅଧ୍ୟାୟ 39 ନମ୍ବର ଶ୍ଳୋକ ଦେଖନ୍ତୁ ସେ ସବୁ କଥା କହିଛନ୍ତି ଏ ଯାହା ମହାପ୍ରଭୁ କହୁଛନ୍ତି ଠିକ୍ ସେ ସିଦ୍ଧାନ୍ତ ସବୁ ସେଥିପାଇଁ ଆମେ ଭକ୍ତି ବିନୋଦ ଠାକୁର ଯାହା କୁହନ୍ତି ଏ ଶିକ୍ଷାଷ୍ଟକ ହେଉଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ଜିଷ୍ଟ ବସ୍ତୁ ଶିକ୍ଷାଷ୍ଟକ ଯେତେ ବୈଦିକ ଶାସ୍ତ୍ର ଅଛି ତାର ସବୁ ଜିଷ୍ଟ ରହିଲା ଶିକ୍ଷାଷ୍ଟକରେ ଆଉ ଭଗବାନ ପ୍ରଣୟନ କରିଛନ୍ତି ଆଉ ରାୟ କଳତ୍ରଂ ପଶବ ସୁତାଦେଉ ରାୟ ରାୟ ମାନେ ଧନାନି ଧନ ଆଦି କଳତ୍ରଂ ଭାର୍ଯ୍ୟା ସ୍ତ୍ରୀ ପତ୍ନୀ ଏବଂ ପଶବ ପଶୁ ଯାହା ସବୁ ପଶୁ ପଶୁ ଶବ୍ଦ ତ ଆଜିକାଲି ତ କେବଳ ଗାଡ଼ି ଘୋଡ଼ାକୁ ବୁଝାଏ ଆଉ ଘର ତ କାହାର ପଶୁ ତ ନାହିଁ ଆଉ କ'ଣ ଅଛି ପଶୁ କହିଲେ ଗାଡ଼ି ଘୋଡ଼ାକୁ ହିଁ ବୁଝେଇବ ଆଜିକାଲି କାହିଁ ପଶୁ କହିଲେ ଗାଡ଼ି ଘୋଡ଼ା ଆମର ମହାରାଜ କୁହନ୍ତି ହଳର ମହାରାଜ କୁହନ୍ତି ପଶୁ ଶବ୍ଦରେ କାହିଁକି ଗାଡ଼ି ଘୋଡ଼ାକୁ ବୁଝାଏ କାରଣ ଗାଡ଼ି ଘୋଡ଼ାରେ ସବୁ ଲେଖା ହେଇନଥାଏ କି ହର୍ସ ପାୱାର ସେ ଇଞ୍ଜିନର ପାୱାର ଏତିକି ହର୍ସ ପାୱାର ଆଉ ହର୍ସ ପାୱାର ମାନେ ସେଟା ପଶୁ ସହିତ ସମାନ ଆଉ କ'ଣ ମହାରାଜ କଥା ହିଁ କୁହନ୍ତି ବିନୋଦରେ ଆଉ ସମସ୍ତଙ୍କ ଘର ତ ସେୟା ଅଛି ବର୍ତ୍ତମାନ ତ ପଶବ ଏବଂ ସୁତାଦୟ ଦେଖନ୍ତୁ ସୁତ ଆଦୟ ପୁତ୍ର କନ୍ୟା ଆଦି ଗୃହୀ ମହି କୁଞ୍ଜର କୋଷ ଭୂତୟ ଗୃହାମହି ଗୃହାମହି ମାନେ ମାନେ ଯେଉଁ ତାର ଯେଉଁ ସାଧନ ଜୀବିକା ସେ ଯେଉଁ ଜୀବିକା କ'ଣ ଜୀବନ ନିର୍ବାହ ପାଇଁ ଯେଉଁ କାର୍ଯ୍ୟ କରୁଥାଏ ଏବଂ କୁଞ୍ଜର କୋଷ ଭୂତୟ କୁଞ୍ଜର କୁଞ୍ଜର ତ ଘର ତ କିଏ ରଖିବେନି କିଏ ରଖିବ କୁଞ୍ଜର ରଖିଛନ୍ତି ହାତୀ କାହା ଘରେ ହାତୀ ଅଛି ଏ ରାଜାମାନଙ୍କ କଥା କୁହାଯାଇଛି କୁଞ୍ଜର କୋଷ କୋଷ ଭୂତୟ କୋଷ ମାନେ ଧନାଗାର ଭୂତୟ ସମସ୍ତ ଐଶ୍ୱର୍ଯ୍ୟ ବା ଯାହା କିଛି ଭୋଗ ସାମଗ୍ରୀ ଭୋଗ୍ୟ ସାମଗ୍ରୀ ଏସବୁ ସର୍ବେ ଅର୍ଥ କାମା ଏସବୁ ହେଉଛି ଅର୍ଥ ଆଉ କାମା ଏ ସମସ୍ତ ବସ୍ତୁ କ'ଣ ନା କ୍ଷଣ ଭଙ୍ଗୁର ଆୟୁଷ ଏସବୁ ଏଇ ସବୁ ଏପରିକି ସବୁ ବସ୍ତୁକୁ ଆମେ ଭୋଗ କରି ଆମେ ବିଚାର କରୁଛେ କିନ୍ତୁ ଏସବୁ କ୍ଷଣ ଭଙ୍ଗୁର ଆଉ କ'ଣ କହୁଛନ୍ତି ଆୟୁଷ ଯେଉଁ ଆୟୁଷରେ ଏଗୁଡ଼ାକୁ ଭୋଗ କରିବା ପାଇଁ ବିଚାର କରୁଛେ ସେ ଆୟୁଷ ମଧ୍ୟ କ୍ଷଣ ଭଙ୍ଗୁର ତାହେଲେ ସବୁ ବସ୍ତୁ ଯଦି କ୍ଷଣ ଭଙ୍ଗୁର କୁର୍ବନ୍ତି ମର୍ତ୍ତ୍ୟସ୍ୟ କିୟତ୍ୟଂ ଚଳା ତାହେଲେ ମର୍ତ୍ତ୍ୟରେ କିଏ ପ୍ରିୟ କୁହନ୍ତୁ ଏସବୁ ତ କ୍ଷଣ ଭଙ୍ଗୁର ଆଜି ଯିଏ ରାଜା ହେଇଛି କାଲି ସେ ପ୍ରଜା ହେଇଯିବ ଆଜି ଯିଏ କୋଟିପତି ହେଇଛି କାଲି ସେ ଭିକାରୀ ହେଇଯିବ ତାହେଲେ ସବୁ ତ କ୍ଷଣ ଭଙ୍ଗୁର ଆଜି ଯିଏ ଯାହାର ପୁତ୍ର କନ୍ୟା ପତ୍ନୀ ସମସ୍ତେ ମିଳିମିଶି ରହିଛନ୍ତି ସେ କେତେବେଳେ ସଂସାର ଛାଡ଼ି ଚାଲିଯିବ ତା'ର କୌଣସି ହିସାବ ନାହିଁ ଆୟୁଷ ତ କ୍ଷଣ ଭଙ୍ଗୁର ଯେକୌଣସି ସମୟରେ ସଂସାର ଛାଡ଼ି ଯିବା ପାଇଁ ପଡ଼ିବ ଦେଖୁନାହାନ୍ତି ସିଦ୍ଧାନ୍ତ ଆପଣ ଦେଖିବେ ଚିତ୍ରକେତୁ ମହାରାଜଙ୍କ ପ୍ରସଙ୍ଗରେ ତାହେଲେ କାହା ପ୍ରତି ଆସକ୍ତି ହେବେ କ'ଣ କିଏ ପ୍ରିୟ ହୋଇପାରେ ଜଗତରେ କେହି ପ୍ରିୟ ହୋଇପାରନ୍ତିନି ଭଗବାନଙ୍କ ବ୍ୟତୀତ ସଂସାରରେ କେହି ପ୍ରିୟ ନାହାନ୍ତି ଜୀବ ଅଜ୍ଞତ ଅବସ୍ଥା ସେମାନଙ୍କ ପ୍ରତି ଆସକ୍ତି ହୋଇକି ରହିଛି ସେଥିପାଇଁ କବୀରଜୀ ତାଙ୍କର ଦୋହାର ସୁନ୍ଦର କଥା କହିଛନ୍ତି ଝୁଠା କାୟା ଝୁଠା ଘର ଝୁଠା ଏ ପରିବାର ଝୁଠି ମାୟା ଦେଖ କରି ଫୁଲ୍ୟୋ କାହା ଗବାର କବୀରଜୀ ତାଙ୍କ ଦୋହାର କହିଲେ ଝୁଠା କାୟା ଝୁଠା ଘର ଝୁଠା ଏ ପରିବାର ଝୁଠା କାୟା ଝୁଠା ଘର ଝୁଠା ହେ ପରିବାର ଏସବୁ ଝୁଠା 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 ମିଥ୍ୟା 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 କହିବେ ଝୁଠା ମାୟା ଦେଖ କରି ଫୁଲ୍ୟ କାହା ଗବାର ଏସବୁ କ'ଣ ମାୟାର ସବୁ ଏସବୁ ବିସ୍ତାର ନା ଆଉ କ'ଣ କିନ୍ତୁ ଯିବ ସେଟା ବୁଝିପାରୁନି କେବଳ ସେଇ ସେ ବସ୍ତୁ ପ୍ରତି ସେ ଆସକ୍ତି ହେଇକି ରହିଛି ମୀରାବାଇ ସେଥିପାଇଁ କ'ଣ କହିଲେ ମୀରାବାଇ ତାଙ୍କର କୌଣସି ବସ୍ତୁ କୌଣସି ସମ୍ବନ୍ଧିତ ପ୍ରତି ସେ ଆସକ୍ତି ଥିଲେ ନା କାହା ପ୍ରତି ଆସକ୍ତି ନଥିଲେ କେବଳ ଗୋଟିଏ ବସ୍ତୁ ମେରେ ତ ଗିରିଧର ଗୋପାଲ ଦୁଷ୍ର ନା କୋଇ ଯା କେ ସର ମୋର ମୁକୁଟ ମେରୋ ପତି ସୋଇ ଯାହାର ମସ୍ତକରେ ମୋର ମୁକୁଟ ଅଛି, ମୟୂରପଞ୍ଚ ଅଛି, ସିଏ ହିଁ ମୋର ପତି, ଆଉ କିଏ ନାହିଁ। ତାପରେ କହୁଛନ୍ତି ନା, ତାପରେ ସେ ଭଜନ ବହୁତ ସୁନ୍ଦର।
ତାତ ମାତ ଭ୍ରାତ ବନ୍ଧୁ ଆପନ ନା କୋଇ ଛାଡ଼ ଗଈ କୋଲ କି କାନ କା କରି ଏ କୋଇ ମେରେ ତୋ ଧୀରେ ଧର ଗୋପା
ଦେଖୁନାହାନ୍ତି ଶିଷ୍ୟ ତାତ ମାତ ଭ୍ରାତ ବନ୍ଧୁ ଆପନ ନା କୋଇ ପିତା ମାତା ଭାଇ ବନ୍ଧୁ ନିଜର କେହି ନାହାନ୍ତି। ତାହେଲେ ପ୍ରଶ୍ନ ଆସିବ କ'ଣ ସମସ୍ତଙ୍କୁ ଘୃଣା କରିବା? ସଙ୍ଗେ ସଙ୍ଗେ ପ୍ରଶ୍ନ ଆମ ମନକୁ ଆସି ଯାଇପାରେ, ଆସିବ ଉଚିତ ବି। ତାହେଲେ ଏମାନଙ୍କୁ କ'ଣ ଘୃଣା କରିବା? ନାଇଁ, ଘୃଣା କରିବାନି, ଆସକ୍ତି ହେବାନି। ଏ ପଏଣ୍ଟଟା ହେଉଛି ଏହା, ଆସକ୍ତି ହେବନି। ସମସ୍ତଙ୍କ ସହିତ ରହିବେ କିନ୍ତୁ କାହା ପ୍ରତି ଆସକ୍ତି ହେବେନି। ଆମେ କ'ଣ ମୀରା ଭାଇ ଭଳିଆ କ'ଣ ସବୁ ଛାଡ଼ିକି ପଳେଇପାରିବା? ନା, ଯାଇପାରିବାନି। କିନ୍ତୁ ଏଇ ଶିକ୍ଷାଟା ଗ୍ରହଣ କରିବା ଉଚିତ, ଆସକ୍ତି କାହା ସହିତ ହେବାନି। କାହିଁକି ଯଦି ଆସକ୍ତି ହେଲେ କ'ଣ କ୍ଷତି? ଯଦି ଆସକ୍ତି ହେଲେ କ'ଣ କ୍ଷତି? ସେଥିପାଇଁ ମହାପୁରୁ କହୁଛନ୍ତି ନା, ନ ଜନମ ଦରକାର ନାହିଁ, ଏଗୁଡ଼ା ପ୍ରେମର ବାଧକ ସବୁ। କାରଣ ସେଇ ସେଇ ବସ୍ତୁ ପାଇଁ ହିଁ ଚିନ୍ତା ରହିବ, ସେଇ ସେଇ ବସ୍ତୁ ପାଇଁ ହିଁ ସବୁ କାର୍ଯ୍ୟ ରହିବ। ଭାଗବତରେ ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ କ'ଣ କହିଛନ୍ତି ଆଉ ପରେ, କୁଟୁମ୍ବେ ସୁ ନ ସଜ୍ଜେତ ନ ପ୍ରମାଦ୍ୟେତ କୁଟୁମ୍ବ୍ୟପି ବିପଶ୍ଚିତ ନ ସ୍ୱରଂ ପଶ୍ୟେତ ଅଦୃଷ୍ଟମ ବିଦୃଷ୍ଟବତ୍। ଦେଖନ୍ତୁ ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷା ଯାହା ରହିଲା, ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ସେ ଶିକ୍ଷା ଦେଇଛନ୍ତି। ଏକାଦଶ ସ୍କନ୍ଧ 17 ଅଧ୍ୟାୟ 52 ନମ୍ବର ଶ୍ଳୋକ, କୁଟୁମ୍ବେଷୁ ନ ସଜ୍ଜେତ ନ ପ୍ରମାଦ୍ୟେତ କୁଟୁମ୍ବ୍ୟପି କୁଟୁମ୍ବେଷୁ ନ ସଜ୍ଜେତ। ଆମେ ସଂସାରରେ ସମସ୍ତଙ୍କ ସହିତ ରହିବା, ମହାପୁରୁଷ କହିଛନ୍ତି, ବିଶେଷ କରି ଗୃହସ୍ଥମାନଙ୍କ ପାଇଁ ଏଇଟା ଆଲୋଚନା ହେଉଛି, ପରମଚାରୀମାନଙ୍କ ପାଇଁ ଆଲୋଚନା ହେଇସାରିଛି। କୁଟୁମ୍ବେଷୁ ନ ସଜ୍ଜେତ, ସଂସାର ଭିତରେ ଆମେ ରହିବେ, ସମସ୍ତଙ୍କ ସହିତ ରହିପାରନ୍ତି କିନ୍ତୁ ଆସକ୍ତି ହେବେନି। ଏବଂ ନ ପ୍ରମାଦ୍ୟତ କୁଟୁମ୍ବ୍ୟପି, କେବେ ଅହଂକାରୀ ହେବେନି, ମୁଁ ହେଉଛି ସଦ୍ଗୃହସ୍ଥ, ମୁଁ ହେଉଛି ଏହା, ମୋର କୁଟୁମ୍ବ ଅଛି, ମୁଁ ଏମାନଙ୍କ ପାଇଁ ଏହା କରୁଛି, ସେୟା କରୁଛି, ଏ ଅହଙ୍କାର ପ୍ରକାଶ କରିବା ଉଚିତ ନୁହଁ। ନ ପ୍ରମାଦ୍ୟତ ବିପଶ୍ଚିତ ନସ୍ୱରଂ ପଶ୍ଚେତ ପଶ୍ୟେତ ବିପଶ୍ଚିତ, ଯେଉଁମାନେ ପ୍ରକୃତିରେ ବୁଦ୍ଧିମାନ ସେମାନେ ଦେଖିପାରନ୍ତି, ସେମାନେ ଆସକ୍ତି ହୁଅନ୍ତିନି, ସେମାନଙ୍କର ଆସକ୍ତି ନଥାଏ। କାହିଁକି ନଥାଏ? ସେ ଦେଖିପାରନ୍ତି, କ'ଣ ଦେଖିପାରନ୍ତି, କ'ଣ ଦେଖିପାରନ୍ତି? ନସ୍ୱରଂ ପଶ୍ଚେତ ପଶ୍ୟେତ, ଏସବୁ କ୍ଷଣ, କ୍ଷଣଭଙ୍ଗୁର, କ୍ଷଣଭଙ୍ଗୁର। ଆଜି କର୍ମଫଳ ବଶତଃ ମିଶିକି ଗୋଟେ ଜାଗାରେ ଅଛେ, ସେ ଚିତ୍ରଗୀତ ପ୍ରସଙ୍ଗ ସେ କଥା ନାହିଁ ନା, କ'ଣ ସେ ଶ୍ଳୋକଟା ମୁଁ କହେ ସବୁବେଳେ, ଯଥା ପ୍ରୟାନ୍ତି ସଞ୍ଜାନ୍ତି ସ୍ୱତ ବେଗେନ ବାଲୁକା ସଂଯୁଜ୍ୟନ୍ତେ ବିଯୁଜ୍ୟନ୍ତେ ତଥା କାଳେ ନ ଦେହୀନ। ସେ କାଳର ପ୍ରଭାବରେ ସମସ୍ତେ ଆମେ ମିଶିକି ରହିଛେ, ଭାବୁଛେ ମୋର ପୁତ୍ର, ମୋର ସ୍ତ୍ରୀ, ମୋର କନ୍ୟା, ମୋର ଘର, ମୋର ଜମିବାଡ଼ି, ଏସବୁ ବିଚାର କରୁଛେ, କହିଲେ ମୋର ବିଚାର କରୁଛେ। ସେ କାଳର ପ୍ରଭାବରେ ଆମ ସହିତ ସେସବୁ ଜିନିଷ ମିଶିଛି, ପୁଣି ଚାଲି ଚାଲିଯିବ, ତାର କୌଣସି ହିସାବ ନାହିଁ। ଗୁରୁଦେବ ସେ କଥା ହିଁ କୁହନ୍ତିନି, ମୁଁ ସେ ଶ୍ଳୋକଟା ପୂର୍ବରୁ ଆମର ଆଲୋଚନା ହେଇଥିଲା କହିଥିଲି, ଗଙ୍ଗାୟାମ ମପି ବାଲୁକା, ଗଙ୍ଗାରେ କେତେ ବାଲି ଅଛନ୍ତି, ଗଙ୍ଗାରେ କେତେ ବାଲି ରହିଛନ୍ତି, ଆମର ସେଭଳି କେତେ ସମ୍ବନ୍ଧ ଆମେ ଛାଡ଼ି ଛାଡ଼ି ଆସିଛେ ପ୍ରତି ଜନ୍ମରେ, କେତେ ଜନ୍ମ ଆମେ ବିତେଇଛେ, ପ୍ରଶ୍ନ ଯଦି ପଚରାଯାଏ ଆମକୁ, ଆମେ କ'ଣ କହିବା, ତାର ଉତ୍ତର କ'ଣ? କେତେ ଜନ୍ମ ଆମର ପୂର୍ବରୁ ବିତିଛି, କିଛି ହିସାବ ଅଛି ନା? ହିସାବ ଅଛି ଗତି ହେବା। ସେଇଥିପାଇଁ ତ ମହାପ୍ରଭୁ ଶିକ୍ଷା ଦେଲେ ସନାତନ ଗୋସ୍ୱାମୀ କ'ଣ ଅନାଦି, ଅନାଦି କାଳରୁ ଆମେ ଜନ୍ମ କ'ଣ ବିତେଇ 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 କେତେ ସ୍ୱରର ପାଇବେ ଆସି, ଆଚ୍ଛା ଯେଉଁ ସ୍ୱରର ପାଉଛେ ସେ ସ୍ୱରର ପୁଣି ସମ୍ବନ୍ଧ ରହିଛି କି ନାହିଁ? ସେ ସ୍ୱରର ସମ୍ବନ୍ଧ ରହିଛି, ତ ଏ ସମ୍ବନ୍ଧ ଗୁରୁଦେବ ସେ ଶ୍ଳୋକରେ କୁହନ୍ତି, ଗଙ୍ଗାୟାମ ଅପି ବାଲୁକା, ଗଙ୍ଗାରେ ସେତେ ବାଲି ନଥିବ, ଆମେ ଯେତେ କ'ଣ ସମ୍ବନ୍ଧ ବିତେଇ ବିତେଇ ଆସିଛେ, ଛାଡ଼ି ଛାଡ଼ି ଆସିଛେ, କାହା ପ୍ରତି ଆସକ୍ତି ହେବ? ଏ ଆସକ୍ତି ଯୋଗୁଦ ବନ୍ଧନରେ ପଡ଼ିଛେ, ସଂସାରରେ ପଡ଼ିଛେ, ସେ କଥା ଏଇଠି କହୁଛନ୍ତି। ନସ୍ୱରଂ ପଶ୍ୟେତ୍ ଅଦୃଷ୍ଟମ ବି ଦୃଷ୍ଟବତ୍, ଭବିଷ୍ୟତରେ ଯେଉଁ ଆମେ ଯାହା ବର୍ତ୍ତମାନ ସୁଖ ପାଉଛେ, ଭବିଷ୍ୟତରେ ଯେଉଁ ସୁଖ ପାଇବା ପାଇଁ କାମନା ଅଛି, ଯୋଜନା ଅଛି, ସେଇଟା ମଧ୍ୟ ବିଚାର କରୁଛେ, ଏଇଟା ହେଉଛି ନସ୍ୱର, ଏ ହେଉଛି ସବୁ କ୍ଷଣସ୍ଥାୟୀ, ସେଥିପାଇଁ କାହା ପ୍ରତି ଆସକ୍ତି ହେବେ? ସେଥିପାଇଁ କ'ଣ କରିବେ? ତାହେଲେ ଗୃହରେ ରହିବେ କେମିତି? ଏଟା କିଛି ଦରକାର ନାହିଁ ଯେଉଁ ବିଚାର କରିବେ କେମିତି ରହିବେ, ଭଗବାନ ଶିକ୍ଷା ଦେଉଛନ୍ତି କେମିତି ରହିବେ, ରହିବେ ଅତିଥି ଭଳି, ଏସବୁକୁ ବିଚାର କରିବେ କେମିତି। ପୁଣି କହିଛନ୍ତି ନା, ପୁତ୍ର ଦାରପ୍ତ ବନ୍ଧୁନା ସଙ୍ଗମ ପନ୍ଥ ସଙ୍ଗମ ଅନୁଦେହ ବିଅନ୍ତେ ତେ ସ୍ୱପ୍ନ ନିଦ୍ରା ଅନୁଭୟ ଯଥା। ପୁତ୍ର ଦାର ଆପ୍ତ ବନ୍ଧୁନା, ବନ୍ଧୁବାନ୍ଧବ ପୁତ୍ର ସ୍ତ୍ରୀ କନ୍ୟା ବନ୍ଧୁବାନ୍ଧବ ଏସବୁ ଆମେ ମିଶିଛେ କିଭଳି, ସଙ୍ଗମ ପାନ୍ଥ ସଙ୍ଗମ, ପାନ୍ଥଶାଳାରେ ଯେମିତି ସବୁ ବାଟୋଇମାନେ ଆସିକି ବିଶ୍ରାମ ନିଅନ୍ତି ଏବଂ ସୂର୍ଯ୍ୟକିରଣ ତେଜ କମିଲା ପରେ ସେମାନେ ସ୍ୱ ରାସ୍ତାରେ ଯେମିତି ଚାଲିଯାଆନ୍ତି ଠିକ୍ ସେଭଳି ଆମେ ସବୁ ଆସିଛେ କର୍ମଫଳକୁ ଭୋଗିବା ପାଇଁ, ଗୋଟେ ପରିବାର ସହିତ ସମସ୍ତେ ଆବଦ୍ଧ ହୋଇକି ପଡ଼ିଛେ, ସ୍ୱ କର୍ମଫଳକୁ ଭୋଗୁଛେ ଏବଂ ପରସ୍ପର ପରସ୍ପର କର୍ମଫଳ ସହିତ ସମ୍ବନ୍ଧିତ ହୋଇକି ମଧ୍ୟ କିଛି ଭୋଗୁଛେ। କର୍ମଫଳ ସରିଲା ପରେ ପୁଣି ଚାଲିଲେ ସର ଛାଡ଼ି ଆଉ ଗୋଟେ ଜାଗାକୁ ଚାଲିଲେ, ତ ଏଇଭଳି ଅନାଦିକାଳରୁ ଆମେ ବନ୍ଧନ ଦଶାରେ ପଡ଼ିଛେ, କିନ୍ତୁ ସେଇ ସମ୍ବନ୍ଧରେ ସମ୍ବନ୍ଧିତ ହୋଇକି ଆମେ ଆସକ୍ତି ବଢ଼ିଯାଉଛି, ଆସକ୍ତ ହୋଇକି ବନ୍ଧନ ଦଶାରେ ପଡ଼ିଯାଉଛି, ଯାହା ହିଁ ହେଉଛି କୃଷ୍ଣ ପ୍ରେମ ପାଇଁ ବାଧକ। କୃଷ୍ଣଙ୍କୁ ଡାକିଲେ ବି ଭଗବାନଙ୍କର ଭଜନ କଲେ ବି ଦେଖୁନାହାନ୍ତି, ଯାହାର ଆସକ୍ତି ଥିବ ପୁତ୍ର ପ୍ରତି, ପୁଅଟା ଯଦି ମଣିଷ ହୀନ ଥିବ ଭଜନ କଲା ଅନୁଭବ ଖାଲି କୃଷ୍ଣ ଡାକୁଥିବ, କୃଷ୍ଣ କାହିଁ ପୁଅଟା ଟିକେ ବୁଦ୍ଧି ଦିଅ ମଣିଷ କର, ତ ସେ ଡାକିଲା କାହା ପାଇଁ, ଭଗବାନଙ୍କ ଭଜନ କରୁଛି ସତ କିନ୍ତୁ ଡାକୁଛି କାହା ପାଇଁ, କୃଷ୍ଣ ପ୍ରେମ ପାଇଁ ଡାକୁଛି କି, ଡାକିପାରିବନି ଆସକ୍ତି ଯୋଗୁଁ ଡାକିପାରିବନି। ଏଇଥିପାଇଁ କହୁଛନ୍ତି ମୋର କିଛି ଦରକାର ନାହିଁ ମହାପ୍ରଭୁ କହିଲେ, ରହିବେ କେମିତି ରହିବେ ବିଚାର କରିବା ଉଚିତ, ଏସବୁ ବିଚାର କରିବା ଆଗେ ସବୁ ସ୍ୱପ୍ନ ଭଳି। ପରଦିନ କ'ଣ ଶୁଣିଥିଲେ ଆମେ ସେ କଥା, ରାତିରେ ସ୍ୱପ୍ନ ଦେଖୁଛେ ଗୋଟିଏ ରାତିରେ ସ୍ୱପ୍ନ, ଜୀବନଟାକୁ ସେଭଳି ସ୍ୱପ୍ନ ବୋଲି ବିଚାର କରିବି, 60 ବର୍ଷର ସ୍ୱପ୍ନ ଏଇଟା ହେବ, ଖାଲି ଶୁଣିଦେଉଛନ୍ତି ନା ଥିଓରିଟିକାଲି, ଏଇଟା ଆସିବ ବିଚାର ଆସିବ ଆସିବ ଯଦି ସାଧୁସଙ୍ଗ ସବୁ ସମୟରେ ଆମେ ବଜାୟ ରଖିବା, ସାଧୁସଙ୍ଗରେ ଏ ବିଚାରଟା ଦୃଢ଼ତା ଦୃଢ଼ ହୋଇକି ରହିବ, ନଚେତ ହେବ। ତାହେଲେ କେମିତି ରହିବେ ଅତିଥି ଭଳି, ଭଗବାନ କହୁଛନ୍ତି କ'ଣ ଦେଖନ୍ତୁ, ଇଥମ୍ ପରିମୃଷନ୍ ମୁକ୍ତ ଗୃହେ ସୁ ଅତିଥି ବତ୍ମସନ୍ ନ ଗୃହେ ଅନୁବଧ୍ୟତ ନିର୍ମମ ନିରହଂକୃତ। କେତେ ଶ୍ଲୋକ ଅଛି ଏଭଳି, ଆଜି କେତୋଟି ଶ୍ଲୋକ ମୁଁ ଖାଲି ଦେଖୁଥିଲି ସନ୍ଧ୍ୟା ସମୟରେ। ଇଥମ୍ ପରିମୃଷନ୍ ମୁକ୍ତ ଗୃହେ ସୁ ଅତିଥି ବତ୍ମସନ୍, ଏଇସବୁକୁ ବିଚାର କରିକି ଗୃହରେ ରହିବ କେମିତି ରହିବ, ଅତିଥିବତ୍ ବସନ୍, ଅତିଥି ଗେଷ୍ଟ ହେଇକି ଯଦି ଆମେ କାହା ଘରକୁ ଯିବା, କ'ଣ ତାଙ୍କ ଘରେ ପୁରା ସବୁଦିନ ରହିବା ପାଇଁ ବିଚାର କରୁଛେ କି ନା, ତ ଗେଷ୍ଟ ହେଇକି ଯେମିତି ଯାଇଛେ କିଛି ସମୟ ରହୁଛେ ପଳେଇ ଆସୁଛେ, ବା ଆମ ଘରୁ ଯଦି କୌଣସି ଗେଷ୍ଟ ଆସନ୍ତି କିଛି ସମୟ ରୁହନ୍ତି ପଳେଇ ଯାଆନ୍ତି, ସେ ଆମ ଘର ପ୍ରତି ସେ ଆସକ୍ତି ହୁଅନ୍ତିନି, କି ଆମେ କାହା ଘରକୁ ଗଲେ ତାଙ୍କ ଘର ପ୍ରତି ଆମର ଆସକ୍ତି ବଢ଼ିଯାଏ ନା। ଅତିଥିବତ୍ ନିଜ ଘରେ ରହିବେ, ନିଜ ଗୃହରେ ରହିକି ମଧ୍ୟ ଅତିଥିବତ୍ ରହିବାକୁ ପଡ଼ିବ, ତାହେଲେ ଆମେ ଆମ ପାଇଁ ବି ଏଇଟା ପ୍ରଯୁଜ୍ୟ, ବ୍ରହ୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ, ଆମେ ରହିବା ବିଲ୍ଡିଂ ହେଇଛି ବଢ଼ିଆ ସୁନ୍ଦର ବିଲ୍ଡିଂ ହେଇଛି, ରହିବା କେମିତି ରହିବା, ମୁଁ ଏଠି ରହିବି ପୁରା ପର୍ମାନେଣ୍ଟ ରହିବି ନାଇଁ, ଅତିଥିବତ୍ ଆମେ ତ ବିଚାର ତ ସେୟା ରହିବା ଉଚିତ, ନଚେତ ଖାଲି ତ ଘର ସଜେଇବାକୁ ଦିନ ଚାଲିଯିବ, ଘର ସଜେଇ ସଜେଇ ଦିନ ଚାଲିଯିବ, ଭଜନ ହେବନି ଘରେ, ଭାଗବତର ସିଦ୍ଧାନ୍ତ ରହିଛି ଆଉ। ଗୃହକରଣା ଜିନିଷ ଯଦି ଜଣେ ବେଶୀ ରଖେ ତାହେଲେ ସିଏ ଭଗବାନଙ୍କର ଭଜନ କରିବା ମୁସ୍କିଲ, ତ ଘର ସଫା କରୁ କରୁ ତ ତା ସମୟ ଚାଲିଯିବ ଆଉ। ଗୃହସ୍ଥ ବ୍ୟକ୍ତି ବି ଯଦି ଘର ଭିତରେ ବହୁତ ଜିନିଷ ରଖିଛନ୍ତି ସଜବାଜ କରୁ କରୁ ତା ସମୟ ଚାଲିଯିବ ଆଉ, ଦେଖୁନାହାନ୍ତି ସେଇଆ ହେଉଛି ଆଉ, ସେ ଗୃହସ୍ଥ ହୁଅନ୍ତୁ ବ୍ରହ୍ମଚାରୀ ହୁଅନ୍ତୁ ଯିଏ ବି ହୁଅନ୍ତୁ, ତା ମାନେ ନୁହେଁ ଯେ ତାର ଅର୍ଥ ନୁହେଁ ଯେ ଘରକୁ ଆମେ ଅପରିଷ୍କାର ରଖିବା କୌଣସି ଦାୟିତ୍ୱ ନେବାନି, ନାଇଁ ତାର ଅର୍ଥ ସେୟା ନୁହଁ, କିନ୍ତୁ ତା ପିଛା ହିଁ ସମୟ ଦେବା ଏଇଟା ଜୀବନର ଉଦ୍ଦେଶ୍ୟ ନାହିଁ, ଆମେ ଦେଖୁଛୁ ସେଇଟା କହୁଛୁ, ତା ପିଛା ହିଁ ସମୟ ଦେବା ଭଜନ ସାଧନ ସେଇଟା କାର୍ଯ୍ୟ ନାହିଁ। ସେଇଠି ଆମର ନୀତି ଶ୍ଲୋକରେ ସେ କଥା କୁହାଯାଏନି, କ'ଣ ସେ ଶ୍ଲୋକଟା, କୋଟିଏ କାମ ଛାଡ଼ିବନ୍ତୁ ହରିଭଜନ କରିବ, ଆରମ୍ଭଟା କ'ଣ, କୋଟିଂ ତେକ୍ତୁଆ ହରିମ ଭଜେତ୍, ଶେଷଟା ହେଲା କୋଟିଂ ତେକ୍ତୁଆ ହରିମ ଭଜେତ୍। ଆରମ୍ଭଟା କହୁ ନା, ସେଟା ଆରମ୍ଭ ନୁହଁ। ସତଂ ବିହାୟ ଭକ୍ତବ୍ୟମ୍, ହଁ ହଁ ମନେ ପକେଇବ ନା, ସତଂ ବିହାୟ ଭକ୍ତବ୍ୟମ୍ ସହସ୍ରମ ସ୍ନାନ ଆଚରେତ୍, ଲକ୍ଷ୍ୟଂ ବିହାୟ ଦାତବ୍ୟମ୍ କୋଟିଂ ତେକ୍ତୁଆ ହରିଂ ଭଜେତ୍। ଗୋଟିଏ କାମ ଥିଲେ ମଧ୍ୟ ହରିଭଜନ ଆଗେ କରିବ, ଗୋଟିଏ କାମକୁ ଛାଡ଼ିକି ହରିଭଜନ କରିବା ପାଇଁ କୁହାହେଉଛି। ଆମେ ଉଠୁ ଉଠୁ ଆଗେ ଘରଟାକୁ ସଫା କରୁଛେ, ଘର ସଫାରେ ଦିନ ଚାଲିଗଲା, ନା ମଙ୍ଗଳ ଆରତୀ ଆସିପାରୁଛେ, ଗୁରୁ ପୂଜା ଆସିପାରୁଛେ, ନା ଦର୍ଶନ ଆରତୀ ଆସିପାରୁଛେ, ଘରକୁ ଚକାଚକ ରଖିଛେ, କ'ଣ ସେ ଘର ମୁଣ୍ଡେଇକି ଯିବା। ଆସନ୍ତୁଷ୍ଟ ଠିକ୍ ଅଛି, କିନ୍ତୁ ଭକ୍ତିରେ ଏଇଟା ବାଧକ। ଘରକୁ ପବିତ୍ର କରିବେ ମନା ନାହିଁ, ଘରକୁ ଶୁଦ୍ଧ ରଖିବେ, ପରିଷ୍କାର ରଖିବେ, ଠିକ୍ ଅଛି, ଅପରିଷ୍କାର କରିବା ପାଇଁ କୁହାଯାଉନି। ତା ପିଛା ସମୟ ଯେତିକି ଦିଆଯାଉଛି ସେତିକି ଯଦି ହରିଭଜନ ପାଇଁ ଦିଆଯିବ, ଆମେ ଅଧଘଣ୍ଟେ ଘରକୁ ସଫା କରିବା ପାଇଁ ସମୟ ଦେଲେ, ଯଦି ଅଧଘଣ୍ଟେ ଯଦି ହରିଭଜନ କରିବା, ମୁଁ ଏଇଟା ଅନୁଭବରୁ କହୁଛି, କାରଣ ଆମେ ତ ଅଛୁ ଯେଉଁ ଆସ ପରିବେଶରେ, ତ ସଫା କରିବାକୁ ପଡ଼ୁଛି ନା ବାଧ୍ୟ, ସଫା ନକଲେ ତ ଅପରିଷ୍କାର ହେଇଯାଉଛି। ଅପରିଷ୍କାର ହେଲେ କ'ଣ ନିଜେ ତା ସହିତ ରହିବ, ଭଲ ଲାଗିବ କି, ରହିବ ଭଲ ଲାଗିବନି। କିନ୍ତୁ ସେତିକି ସମୟ ଯଦି ଦିଆଯାଉଛି ସଫା କରିବା ପାଇଁ, ସେତିକି ସମୟରେ ହରିଭଜନ ହେଇପାରନ୍ତା କି ନାହିଁ, ସେତିକି ସମୟ ତ ଆମର ନଷ୍ଟ ହେଲା। ତେଣୁ କେତେ ସତର୍କ ଅବଲମ୍ବନ କରିବା ଆବଶ୍ୟକ, କହିଲେ ସବୁ ଦୋଷ, ବହୁ ଜିନିଷ ଅଛି କହିବା ଆବଶ୍ୟକ ବୋଲି ମୁଁ କେବଳ କହେ। ତେଣୁ ସବୁ ଗୋଟିଏ କାମ ଛାଡ଼ିକି ମଧ୍ୟ ହରିଭଜନ କରିବା ହେଉଛି ଆବଶ୍ୟକ ପ୍ରଥମେ, ନଚେତ ଏସବୁ ରହିବ ସେ କଥା କହିଲେ। ଇଥଂ ପରିମର୍ଶନମୁକ୍ତ ଗୃହେଶୁ ଅତିଥିବତ୍ ବସନ୍, ଅତିଥି ଭଳି ରହିବେ ଗୃହର ଅତିଥି ଭଳି, ସେଥିପାଇଁ ଆମର ଯେଉଁମାନେ ପ୍ରଚାରରେ ବୁଲନ୍ତି ସେଇଟା ହିଁ ସମସ୍ତେ ଅନୁଭବ କରିପାରିବେ। ଏ ସଂକୀର୍ତ୍ତନ ବସ୍ ଆମର ବୁଲନ୍ତି ଯେଉଁଠି ରହିବେ ଅତିଥି ଭଳିଆ, ନାଇଁ ଅତିଥି ଭଳିଆ ନା, ଗୋଟେ ରାତି ରହିଲେ ବାସ୍ ଉଠାଅ, ପୁଣି ଯାଯାବର ଜୀବନ, ଆମର ତ ଅନୁଭବ ଅଛି, ଆମର ତ ଯେଉଁମାନେ ସଂକୀର୍ତ୍ତନ ଯାଇଛନ୍ତି ସେମାନଙ୍କର ଅନୁଭବ ଥିବ, ଅତିଥି ଭଳି ଜୀବନ, ଆଜି ରାତି ଏଠି ରହିଲ ବାସ୍ ଉଠି ପୁଣି ଆଉ ଗୋଟେ ଜାଗାକୁ। ଆମେ ତ ଏମିତି ଜାଗାରେ ରହିଛୁ ଆପଣ କେହି ବିଶ୍ୱାସ କରିନି, ଏବେ ତରୁଣ ଗୁରୁ ଥିଲେ ଗୋଟେ ଜାଗାରେ ଶ୍ମଶାନ ପାଖରେ ଯାଇକି ରହିବୁ, ମାନେ ସେ ଏରିଆଟାକୁ କେହି ଯାଆନ୍ତିନି ରାତିରେ, ଭୟ କରନ୍ତି ସେ ଅଞ୍ଚଳ ଲୋକ। କେଉଁ ଜାଗା ହେଟା ଉଦୟଗିରି ନା, ଜି ଉଦୟଗିରି, ଜି ଉଦୟଗିରି, ବର୍ତ୍ତମାନ ସେଇଟା ଜନବସତି ହେଇସାରିଲାଣି, ଶ୍ମଶାନଟା ଅଛି, ତା ପାଖରେ ଗୋଟେ ଶିବ ମନ୍ଦିର ଅଛି, ଆଉ କୁଆଡ଼େ ନାହିଁ ସୁବିଧା, ସେଠି ଯାଇକି ରହିଲୁ। ତରୁଣ ବୃହୁ ଥିଲେ କହିଲେ ଭଲ, ଏଠି ତ ଆମର ଗୁରୁ ଭାଇ ଅଛନ୍ତି, ଆମ ନିଜ ଲୋକ ଅଛନ୍ତି, ଚିନ୍ତା ନାହିଁ। ମୁଁ କହିଲି ହଁ ଠିକ୍ କଥା, ସନ୍ଧ୍ୟା ହେଲେ ସେପଟୁ କେହି ଯାଆନ୍ତିନି। କହିବା ତାତ୍ପର୍ଯ୍ୟ ଏଇଭଳି ଜୀବନ ହିଁ ଠିକ୍, ଗୋଟେ ଜାଗାରେ ରହିଲା ମାନେ ତ ଆମର ଗୋସ୍ୱାମୀମାନେ କାହିଁକି ଗଛ ମୂଳେ, ପ୍ରତି ଗଛ ମୂଳେ ଗୋଟେ ଗୋଟେ ଦିନ ରହୁଥିଲେ କାହିଁକି, ଏ ଆସକ୍ତିକୁ ଛାଡ଼ିବା ପାଇଁ। ମାନୁଛେ ଆମେ ସେଭଳି ହେଇପାରିବାନି, ବା ଏଗୁଡ଼ାକ ଶୁଣିଲେ ବି ଅଡ଼ୁଆ ଲାଗିପାରେ, କିନ୍ତୁ ଆସକ୍ତି ତ ଛାଡ଼ିବା ଉଚିତ, ନଚେତ ତା ମାନେ ନୁହେଁ ଯେ ମୁଁ ଏଇଟା କହିବା ତତ୍ପର୍ଯ୍ୟ ନୁହେଁ ଯେ ବ୍ରହ୍ମଚର୍ଯ୍ୟ ସଫା କରିବିନି, ବିଲ୍ଡିଂ ରୁମ୍ ସଫା କରିବିନି, ଏ କଥା ମୁଁ କହୁନି, ସଫା ସୁତରା ରଖିବା ଉଚିତ, କିନ୍ତୁ ତା ପ୍ରତି ବେଶୀ ଆସକ୍ତି ହେବା ଉଚିତ ନୁହଁ। ଗୃହସ୍ଥ ମଧ୍ୟ ଘର ପ୍ରତି ସେମିତି ଆସକ୍ତି ହେଉଛନ୍ତି, ସେକଥା ହେଉଛନ୍ତି ଇଥଂ ପରିମର୍ଶନ ମୁକ୍ତ ଗୃହେଶୁ ଅତିଥିବତ୍ ବସନ୍ ନ ଗୃହୀ ଅନୁବଧ୍ୟତ ନିର୍ମମ ନିରହଂକୃତ। ଗୃହରେ କେବେ ଅନୁବଧ୍ୟତ ନ ଅନୁବଧ୍ୟତ, ଗୃହ ଭିତରେ ବନ୍ଦୀ ହେବା ଉଚିତ ନୁହଁ। ଆର୍ ନିର୍ମମ ନିରହଂକୃତ, ନିର୍ମମ କେବେ ସ୍ୱାମିତ୍ୱ ଭାବ ବିଚାର ରଖିବା ଉଚିତ ନୁହଁ, ମୁଁ ଘରର କର୍ତ୍ତା, ମୁଁ ସବୁ କରୁଛି, ମୁଁ ଏହା କରୁଛି, ମୁଁ ସେୟା କରୁଛି, ଏ ଭାବ ରଖିବା ଉଚିତ ନୁହଁ। ଆର୍ ନିରହଂକୃତ, ମିଥ୍ୟା ଅହଂକାର ଶୂନ୍ୟ ହେଇକି ସ୍ୱାମିତ୍ୱ ଭାବକୁ ତ୍ୟାଗ କରି ଗୃହରେ ଅତିଥି ଭଳି ରହିବେ, ତେବେ ଏଇ ଭାବଟା ପୁଷ୍ଟ ହେବ, ନ ଜନମ ନଚେତ ହେବନି। ମହା ଭଗବାନ ତ କହିଛନ୍ତି ଏମିତିକି ସନ୍ନ୍ୟାସ ମଧ୍ୟ ନେଇଗଲେ ବି ଚଳିବ, କହୁଛନ୍ତି କର୍ମ ଭି ଗୃହ ମେଧି ଇଷ୍ଟମାମେବ ଭକ୍ତିମାନ ତିଷ୍ଠେତ୍ ବନଂ ବା ଉପବିଶେତ୍ ପ୍ରଜାବାନ୍ ବା ପରିବ୍ରଜେତ୍। ସେ ବ୍ୟକ୍ତି ଯିଏ ଗୃହରେ ରହିକି ନିଜର ସମସ୍ତ ଦାୟିତ୍ୱ କରୁଛି ଏବଂ ଭଗବାନଙ୍କ ସହିତ ଯୁକ୍ତ ହେଇଛି, ଭଗବାନଙ୍କର ପୂଜା କରୁଛି, ମାମେବ ଭକ୍ତିମାନ ଇଷ୍ଟ ମାମେବ ଭକ୍ତିମାନ ଏସବୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭାଗବତମ ଏକାଦଶ ଖଣ୍ଡ ଯିଏ ଭଗବାନଙ୍କର ପୂଜା କରୁଛି ବା ମୋର ପୂଜା କରୁଛି ଭଗବାନ କହୁଛନ୍ତି ମାମେବ ମୋର ପୂଜା କରୁଛି ମୋର ଭକ୍ତି କରୁଛି ଶ୍ରୀ ଶ୍ରୀ ଗୌନିତା ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ତିଷ୍ଠେତ୍ ବନଂ ବା ଉପରମେତ୍ ଉପବିଷେତ୍ ପ୍ରଜାବାନ ବା ପରିବ୍ରଜେତ୍ ସିଏ ଗୃହରେ ରହିପାରେ ବା ପ୍ରଜାବାନ ବା ପରିବ୍ରଜେତ୍ ଯଦି ପୁତ୍ରବାନ ହୋଇଛନ୍ତି ସୁପୁତ୍ରବାନ ହେଲେ ପୁତ୍ରଙ୍କୁ ଦାୟିତ୍ୱ ଦେଇକି ପରିବ୍ରଜେତ୍ ସେ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିପାରନ୍ତି ଏହାର ଓଡ଼ିଆ ଅନୁବାଦରେ ଅଛି ନା ଲୋକମାନେ ଓଡ଼ିଆ ଅନୁବାଦରୁ ସମସ୍ତ ମୁଖରେ ମୁଖରେ ଦେଇଛି କ'ଣ ପୁତ୍ର ନିବେଶୀ ପତ୍ନୀ ନିବାସୀ ଅଥବା ଚଳିବ ସମାଜ ସନ୍ନ୍ୟାସୀ ଏଇ ଏଇ ଶ୍ଳୋକ ସେ ଘରେ ରହିପାରନ୍ତି ବା ସନ୍ନ୍ୟାସୀ ହୋଇପାରନ୍ତି ଅଥବା ଚଳିବ ସନ୍ନ୍ୟାସୀ କୁହା ନେଟ୍ ସେ କଥା କହୁଛନ୍ତି ତିଷ୍ଠେତ୍ ବନଂ ବା ଉପବିଷେତ୍ ପ୍ରଜାବାନ ବା ପରିପ୍ରଜେତ୍ ସେ ତିଷ୍ଠେତ୍ ଘର ଭିତରେ ହୋଇପାରନ୍ତି ବା ବନକୁ ଯାଇପାରନ୍ତି ବା ସନ୍ନ୍ୟାସୀ ହୋଇପାରନ୍ତି ତାମାନେ କେତେ ସୁନ୍ଦର କଥା କୁହାଯାଇଛି ଗୃହସ୍ଥ କିଭଳି ହେବା ଉଚିତ କିଭଳି ବିଚାର ରହିବା ଉଚିତ ଏ ସବୁ କଥାର ମାନେ ମୋଟ ସିଦ୍ଧାନ୍ତଟା କ'ଣ ସାର ବସ୍ତୁଟା କ'ଣ ସାର ବସ୍ତୁଟା ହେଉଛି ନଧନ ନୈଜନଂ ନୈସୁନ୍ଦରୀ କବିତା ଆବଶ୍ୟକ ନାହିଁ ମାନେ ଆସକ୍ତି ନାହିଁ ଆବଶ୍ୟକ ନାହିଁ ତ କୁହାଯାଇପାରିବନି ଈଶ୍ୱର ପାଇଁ ଯେଉଁ ବସ୍ତୁ ଯୁକ୍ତ ହୋଇଛନ୍ତି କର୍ମଫଳ ବଶତ ତାକୁ ଆମେ ସ୍ୱୀକାର କରିଛେ କିନ୍ତୁ ଆସକ୍ତି ହେବାନି କାହିଁକି ମନୁଷ୍ୟ ସ୍ୱର ହେଉଛି ବହୁତ ମୂଲ୍ୟବାନ ଏକାଦଶ ସ୍କନ୍ଦରେ ଭଗବାନ ସେ କଥା ହିଁ କହୁଛନ୍ତି ଯହ ପ୍ରାପ୍ୟ ମାନସଂ ଲୋକଂ ମୁକ୍ତି ଦ୍ୱାର ମପାବୃତଂ ଗୃହେ ସୁ ଖଗବତ୍ ସକ୍ତଂ ତମାରୂଢ଼ଚ୍ୟୁତଂ ବିଧୁ ଯଦି ଗୃହରେ ରହିକି ଯଦି ଜଣେ ଆସକ୍ତ ହୋଇଯାଏ ତାହେଲେ କ'ଣ କ୍ଷତି ହୁଏ ଭଗବାନ କହିଛନ୍ତି ଏକାଦଶ ସ୍କନ୍ଦରେ ସେଦିନ ମହାପ୍ରଭୁ କହିଲେ ନ ଜନଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏଠି ମହାପ୍ରଭୁ କହିଲେ ନ ଜନଂ ମୋର ଦରକାର ନାହିଁ ଜନ ଯଦି ରହିବେ ଜନ ପ୍ରତି ଆସକ୍ତି ହୋଇ ରହିବେ ତାହେଲେ କ'ଣ ହେଉଛି ଦେଖନ୍ତୁ ଏକାଦଶ ସ୍କନ୍ଦର ସପ୍ତମ ଅଧ୍ୟାୟ 74 ଶ୍ଳୋକ ଯାହା ପ୍ରାପ୍ୟ ମାନସଂ ଲୋକଂ ଯିଏ ମନୁଷ୍ୟ ସ୍ୱର ପାଇଛି ମନୁଷ୍ୟ ସ୍ୱରଟା କ'ଣ ପାଇଁ ପାଇଛି ମୁକ୍ତି ଦ୍ୱାର ମପାବୃତମ ମୁକ୍ତି ଦ୍ୱାର ଅର୍ଥାତ୍ ଏଇ ବନ୍ଧନରୁ 84 ଲକ୍ଷ ଜୀବ ଭିତରେ ଯେଉଁ ସେ ବନ୍ଧନ ଦଶାରେ ପଡ଼ିଛି ସେ ବନ୍ଧନରୁ ମୁକ୍ତ ହୋଇକି ସେ ଭଗବାନଙ୍କ ଧାମକୁ ଯିବ ଏଇଥିପାଇଁ ତାକୁ ଦିଆହେଇଛି ମନୁଷ୍ୟ ସ୍ୱର ଗୃହେଶୁ ଖଗବତ୍ ସକ୍ତଂ ତମାରୂଢ଼ ଚେତଂ ବିଧୁ ଗୃହରେ ରହିକି ସେ ଅନାସକ୍ତ ଭାବରେ ରହିବା ଉଚିତ ଯଦି ସେ ଆସକ୍ତ ହୋଇକି ରହିଲା ଖଗବତ୍ କପୋତର ଉଦାହରଣ ଦେଇଛନ୍ତି ଯେଉଁ 24 ଗୁରୁ ପ୍ରସଙ୍ଗରେ କପୋତ ପ୍ରସଙ୍ଗରେ ଏଇଟା ଆସିଛି ଖଗବତ୍ ଯଦି କପୋତ ଭଳି ସେ ଯଦି ଆସକ୍ତ ହୋଇକି ରହିବ ତାହେଲେ କ'ଣ ହେବ ତମାରୂଢ଼ ଚ୍ୟୁତଂ ବିଧୁ ବିଧୁ ବୁଝି ନେବା ଉଚିତ କ'ଣ ବୁଝି ନେବା ଉଚିତ ତମାରୂଢ଼ ଚ୍ୟୁତଂ ଅର୍ଥାତ୍ ଉଚ୍ଚ ପଦଟା ପ୍ରାପ୍ତ ହେଲା ଉଚ୍ଚ ପଦକୁ ପ୍ରାପ୍ତ ହେଇଛି କ'ଣ ପାଇଁ ପତିତ ହେବା ପାଇଁ ଉଚ୍ଚ ସ୍ଥିତିକୁ ଜଣେ ଯାଇଛି ପଡ଼ିବା ପାଇଁ ଏଇଟା ବୁଝି ନେବ ସେ ତମାରୂଢ଼ ଚ୍ୟୁତଂ ପଦସ୍ଖଳିତ ହେଇକି ଅଧପତିତ ହେବା ପାଇଁ ସେ ଉଚ୍ଚ ଆସନକୁ ବା ଉଚ୍ଚ ସ୍ଥିତିକୁ ସେ ଆରୋହଣ କରିଛି କେତେ ଜନ୍ମର ଭ୍ରମଣ ପରେ ମନୁଷ୍ୟ ଜନ୍ମ ମିଳିଛି ମନୁଷ୍ୟ ଜନ୍ମ ଯଦି ଆମେ ସଂସାର ପ୍ରତି ପରିବାର ପ୍ରତି ଯଦି ଆସକ୍ତି ହୋଇକି ରହିବା ତାହେଲେ କେବଳ ବନ୍ଧନ ହେଉଛି ସାର୍ ତେଣୁ ଭକ୍ତମାନଙ୍କ ସ୍ଥିତି ହେଉଛି ଏହା ଭକ୍ତମାନେ ସଂସାର ଭିତରେ ରହିବେ ଏଠି କାହାକୁ ଘୃଣା କରାଯାଉନି କାହାକୁ ନିନ୍ଦା କରାଯାଉନି କିନ୍ତୁ ଏଇ ଭାବନାରେ ରହିବେ ପ୍ରବଚନ ଯେତେବେଳେ ମୁଁ ଗୋଟେ ଅନୁଭବ କଥା କହୁଛି ସାଧାରଣ ଲୋକ କ'ଣ ବୁଝନ୍ତି ଦେଖନ୍ତୁ ସାଧାରଣ ଲୋକ ବୁଝିବ ଓଲଟା ଗୁଣ୍ଡିଚା ମନ୍ଦିରରେ ଆମର ରଥଯାତ୍ରା ସମୟରେ କ୍ଲାସ୍ ଚାଲିଥିଲା ଅନୁଭବ କଥା କହୁଛି ଗୋଟେ ମନେ ପଡ଼ିଲା କ୍ଲାସ୍ ଚାଲିଥିଲା ସନ୍ଧ୍ୟା ସମୟରେ କ୍ଲାସ୍ ମୋର ଥାଏ ସନ୍ଧ୍ୟା ସମୟରେ କ୍ଲାସ୍ ସରିଛି ତା'ପର ଦିନ ସକାଳେ ସେଠି ମୁଁ ବସିଛି ମୋର ସେବା ଥାଏ ସେଠି ବସିଛି ଜଣେ ବହୁତ ପୁରୁଣା ପରିଚିତ ଲୋକ ଜଣେ ସେ ଆସି ପହଞ୍ଚିଲେ, ସେ ରହୁଛନ୍ତି ଏଇଠି ଭୁବନେଶ୍ୱରରେ, ନୟାପଲ୍ଲୀ ଭିତରେ କେଉଁଠି ରହୁଛନ୍ତି ମୁଁ ଜାଣିନି, ତାଙ୍କ ଆଡ୍ରେସ୍ ଜାଣିନି, ନମର ପୂର୍ବାଶ୍ରମ ଯେଉଁଠି ତାଙ୍କ ଘର ସେଇଠି, ସେଇଠି ସର୍ଭିସ୍ କରୁଛନ୍ତି, ସେଇଠି ରହିଛନ୍ତି, ସିଏ ବୋଧେ କ୍ଲାସ୍ ଶୁଣିଛନ୍ତି, ସନ୍ଧ୍ୟାରେ କ୍ଲାସ୍ଟା ଶୁଣିଛନ୍ତି, ସିଏ ତା'ପରେ ଯାଇକି ମୋତେ ମିଶିଲେ, ବାର୍ତ୍ତା ହେଲେ, ସମ୍ମାନ ଦେଲେ, ମୁଁ ତାଙ୍କୁ ଉଠିକି ଯେତେବେଳେ ସିଟ୍ ଦେଲି, ସେ କହିଲେ ନାଇଁ, ସେ ମୋତେ, ମୁଁ ବହୁତ ଜୁନିୟର, ସେ ବହୁତ ସିନିୟର, ମୋଠୁ 12 ବର୍ଷ ନା 13 ବର୍ଷ ସିଏ ମୋଠୁ ବଡ଼, ସେ କହିଲେ ନା ତୁ ମୋତେ ଆସନ ଦେନି, ବର୍ତ୍ତମାନ ଆମେ ତୋତେ ଆସନ ଦେବା ଆବଶ୍ୟକ, ସିଏ ମୋତେ ବୁଝେଇଲେ, ମୁଁ ଠିକ୍ ଅଛି ବସନ୍ତୁ ଆପଣ, ମୁଁ ତାଙ୍କୁ ବସିବା ପାଇଁ ଦେବି, ସିଏ ମୋତେ ଏମିତି କହିଲେ ମୁଁ ତାଙ୍କୁ ବସେଇଲି ତଥାପି, ତ ଆଉ ଗୋଟେ ଚେୟାର ଆଣି ବସିଲି, ଦୁଇ ଜଣ ବସିଲୁ, ବହୁତ ସମୟ ଆଲୋଚନା ହେଲା ପରେ ସିଏ ଏଇସବୁ ଜିନିଷକୁ ପଚାରିଲେ, କହିଲେ ଦେଖ ତୁମେ ତ ଠିକ୍ କଥା କହୁଛ, ସେ ମୋତେ ତୁ ତାହା କରନ୍ତି, ତୁ ତ ଠିକ୍ କଥା କହୁଛୁ, ତୁ ଯେଉଁ ଶିକ୍ଷା ଦେଉଛୁ, ଯଦି ତୁମ ଭଳି ଯୁବକମାନେ ଯଦି ଏଇଭଳି ଉନ୍ନତ ବିଚାର ବିଶିଷ୍ଟ ଯୁବକମାନେ ଯଦି ସମସ୍ତେ ବାବାଜୀ ହେଇଯିବେ, ତାହେଲେ ସଦ୍ଗୃହସ୍ଥ ହେବ କିଏ, ତାଙ୍କୁ କ'ଣ ଆପଣ ଶିକ୍ଷା ଦେବେ କହିଲେ, ମାନେ ତାଙ୍କର କହିବା ତାତ୍ପର୍ଯ୍ୟ କ'ଣ ଜାଣିଛ ନା, ତାଙ୍କ କହିବା ତାତ୍ପର୍ଯ୍ୟ ତୁମେ ମଧ୍ୟ ସବୁ ଗୃହସ୍ଥ ହେଇକି ଏମିତି ଶିକ୍ଷା ଦିଅ, ଆଚରଣ କରି ଶିକ୍ଷା ଦିଅ, ସେ କହିବା ତାତ୍ପର୍ଯ୍ୟ ହେଉଛି, ସେ ତୁ ଯାହା କହୁଛ ଠିକ୍, ଆସକ୍ତି ହେବନି ହେବନି ସେ ହେବନି ସବୁ ଠିକ୍, ତାହେଲେ ଯଦି ସମସ୍ତେ ଏଇଭଳି ଯଦି ବିଚାରବାନ ବ୍ୟକ୍ତିମାନେ ଯଦି ସମସ୍ତେ ବାବାଜୀ ହେଇଯିବେ, ସଂସାର ତ ବନ୍ଦ ହେଇଯିବ, ତୁମେ ଏଭଳି ଶିକ୍ଷା ଦେବା ଉଚିତ, ଏଭଳି କରିକି ଶିକ୍ଷା ଦେବା ଉଚିତ, ତେଣୁ କହିବା ତାତ୍ପର୍ଯ୍ୟ ସାଧାରଣ ଲୋକଙ୍କର ବିଚାରଟା ହେଉଛି ଏୟା, ସେମାନେ ବୁଝିବେ ଏୟା, ତୁମେ ତ କହୁଛ ଆସିକି କର, ତା ମାନେ କ'ଣ ନାରଦମୁନି ଯେଉଁ ଶିକ୍ଷା ଦେଇଛନ୍ତି ଯୁଧିଷ୍ଠ ମହାରାଜଙ୍କୁ, ତାହେଲେ ଯୁଧିଷ୍ଠ ମହାରାଜ ସେଇଠୁ କହିବେ ନା ନାରଦମୁନିକୁ, ଓ ନାରଦମୁନି ତୁମେ ତ କହିଲ ଏତେ କଥା, ତୁମେ ଆସି ଗୃହସ୍ଥିକି ସବୁ କରିକି ଦେଖାଅ, ତାମାନେ କ'ଣ ନାରଦମୁନି କ'ଣ ଏଇଟା କହିଲେ ବୋଲି ସେ ଯାଇକି ସେଇଟା କରିକି ଦେଖେଇବେ ନା, ସାଧାରଣ ଲୋକ ଏଇଟା ହିଁ ବିଚାର କରନ୍ତି, ନାଇଁ ଆମେ ଯେଉଁ ସ୍ଥିତିରେ ଅଛେ ଆମ ପାଇଁ ଶୃଙ୍ଖଳତା ପାଇଁ ଭଗବାନ ଶିକ୍ଷା ଦେଇଛନ୍ତି, ଯେମିତି ବ୍ରହ୍ମଚାରୀ, ବ୍ରହ୍ମଚାରୀ ଯେମିତି ବ୍ରହ୍ମଚାରୀ ନିଜ ସ୍ଥିତିରେ ଅଛି, ବ୍ରହ୍ମଚାରୀ ଜୀବନରେ ସେ କେମିତି ଶୃଙ୍ଖଳିତ ହେବ ତା ପାଇଁ ମଧ୍ୟ ଶିକ୍ଷା ରହିଛି ନା, ତା ପାଇଁ ଯେଉଁ ଶିକ୍ଷା ରହିଛି, ତା ବୋଲି ବ୍ରହ୍ମଚାରୀ କ'ଣ କହିବ ନା ଗୃହସ୍ଥକୁ, ତୁମେ ଆସି ବ୍ରହ୍ମଚାରୀ ହେଇକି ରୁହ ଏଠି ଶିକ୍ଷା ଦିଅ, ତାର ଅର୍ଥ କ'ଣ ସେୟା ନା, ସେୟା ନୁହଁ, ନିଜ ନିଜ ସ୍ଥିତି ଅନୁସାରେ ଆମେ କେମିତି ଶୃଙ୍ଖଳିତ ହେବା ସେଇଥିପାଇଁ ଶାସ୍ତ୍ର ସବୁ ସୂଚନା ଦେଇଛନ୍ତି, ତେଣୁ ଏଇଭଳି କ'ଣ ଆସକ୍ତି ଯଦି ହେବା ତାହେଲେ ବନ୍ଧନର କାରଣ କୃଷ୍ଣ ପ୍ରେମ ମିଳିବନି, ଅମ୍ବରୀଶ ମହାରାଜ ସେଭଳି ଥିଲେ ନା, ଅମ୍ବରୀଶ ମହାରାଜଙ୍କର, ଅମ୍ବରୀଶ ମହାରାଜ କେତେ ବଡ଼ ରାଜା ଥିଲେ, ସହସାଗର ପୃଥିବୀର ସମ୍ରାଟ ଥିଲେ, ସପ୍ତଦ୍ୱୀପବତୀ ମହି ସେ ଥିଲେ ସମ୍ରାଟ, କିନ୍ତୁ ତାଙ୍କର ବିଚାର କିଭଳି ଥିଲା, ସେ କେଉଁ ସ୍ଥିତିରେ ଥିଲେ, ଅମ୍ବରୀଶ ମହାରାଜଙ୍କର ଏଇ ବିଚାର ଥିଲା, ସବୁକିଛି ତାଙ୍କ ପାଖରେ ଅଛି, କୌଣସି ବସ୍ତୁ ପ୍ରତି ଆସକ୍ତି ନାହିଁ, ଗୃହେ ସୁଦାରେ ସୁସୁତେ ସୁବନ୍ଧୁସୁ ଦ୍ୱିପତ୍ତମ ଚନ୍ଦନ ବାଜି ବସ୍ତୁସୁ ଅକ୍ଷୟ ରତ୍ନାଭରଣ ବାରାଦିଶୋ ଅନନ୍ତକୋଶେ ସ୍ୱଗରତ ଅସତ୍ମତି। ଦେଖନ୍ତୁ ଅମ୍ବରୀଶ ମହାରାଜଙ୍କର ହେଉଛି ବିଚାର, ଅମ୍ବରୀଶ ମହାରାଜ ସବୁ ବସ୍ତୁ ସହିତ ରହିଛନ୍ତି, ଯିଏ ଆମକୁ କହୁଛନ୍ତି ଯେ ତୁମେ ଆସିକି କରିକି ଏଇଟା ଦେଖାଅ, ଆମେ କରିବା କ'ଣ ଦେଖା, ଦେଖୁନାହାନ୍ତି ସେଭଳି ଥିଲେ, ସେମାନେ କରିଛନ୍ତି ଦେଖେଇଛନ୍ତି ନା, ଆଜିକାଲି କରିହେବନି, ପ୍ରାୟ ଲୋକଙ୍କ ବିଚାର ଆଜିକାଲି କରିହେବନି, କରିହେବନି କାହିଁ, ପ୍ରୟାସ କର, ଆଜିକାଲି ସବୁ ଜିନିଷ ଆମେ ଭାବୁଛେ କରିହେବ, ଭକ୍ତି ପଥରେ ଅଗ୍ରଗତି କରିବା ପାଇଁ ଯେଉଁ ରାସ୍ତା ଅଛି ସେଇଟାକୁ ଭାବୁଛେ କରିହେବନି, କରିହେବନି କାହିଁକି, ହେବ, ଏତିକି ଆମେ ସ୍ୱୀକାର କରିବା ଉଚିତ, ନିଜ ପ୍ରୟାସରେ ହେବନି, ସେଥିପାଇଁ କ୍ରନ୍ଦନ କରିବା ଉଚିତ, ସାଧୁଗୁରୁଙ୍କର କୃପା ଭିକ୍ଷା କରିବା ଉଚିତ, ସାଧୁଗୁରୁଙ୍କ କୃପାରେ ଏଇଟା ସମ୍ଭବ ହେବ, ନିଜ ପ୍ରୟାସରେ ନ ହେଇପାରେ, ଆମର ଆସକ୍ତି ରହିଛି ରହିବ, ସାଧୁଗୁରୁଙ୍କ କୃପାରେ ଏଇଟା ସମ୍ଭବ। ଅମରୀଶ ମହାରାଜ କିଭଳି ଥିଲେ, ଗୃହେଷୁ ଦାରେଷୁ ସୁତେଷୁ ବନ୍ଧୁଷୁ, ଦେଖନ୍ତୁ ଭକ୍ତି ଠାକୁର କ'ଣ କହିଲେ, ଜନଶବ୍ଦରେ ଏସବୁ କଥା କହିଛନ୍ତି କି ନାହିଁ, ସ୍ୱଶରୀର ଅନୁଗ ସ୍ତ୍ରୀ ଦାର ପୁତ୍ର ସୁତ ଆଉ କ'ଣ ଦାସ ଦାସୀ ବନ୍ଧୁ ବାନ୍ଧବ ଆଦୟ, ଦେଖନ୍ତୁ ଅମରୀଶ ମହାରାଜଙ୍କ ସେ ବିଚାର, ଏସବୁ ଥାଇକି ମଧ୍ୟ କୌଣସି ଆସକ୍ତି ନାହିଁ, ଗୃହେଷୁ ଦାରେଷୁ ସୁତେଷୁ ବନ୍ଧୁଷୁ ଏବଂ ଦ୍ୱିପୋତ୍ତମ ଯେଉଁ ହସ୍ତି ଆଦି ଯାହା ସବୁ ରହିଥିଲେ, ଚନ୍ଦନ ବାଜି ବସ୍ତୁସୁ, ଚନ୍ଦନ ବାଜି ବସ୍ତୁ, ଚନ୍ଦନ ମାନେ ରଥ, ବାଜି ଘୋଡ଼ା, ବସ୍ତୁସୁ ଯାହା ସବୁ ବସ୍ତୁ ଥିଲେ, କାହା ପ୍ରତି ଆଉ କ'ଣ ଥିଲେ, ଅକ୍ଷୟ ରତ୍ନ ଆଭରଣ ଅମ୍ବରାଦିଷୁ, ଅକ୍ଷୟ ରତ୍ନ ଆଭରଣ ସବୁକିଛି, ସପ୍ତଦ୍ୱୀପବତୀ ମହିର ସିଏ ଥିଲେ ସମ୍ରାଟ, ଚକ୍ରବର୍ତ୍ତୀ ସମ୍ରାଟ, ଏବଂ ଅମ୍ବରାଦିଷୁ ବସ୍ତ୍ର ଆଭରଣ ଆଦି ଯାହା ସବୁ ଥିଲା, ଆଉ କ'ଣ ଅନନ୍ତ କୋଷେଷୁ, ଅନନ୍ତକୋଷ ଅନନ୍ତ ଐଶ୍ୱର୍ଯ୍ୟର ଯେଉଁ ଟ୍ରେଜେରୀ ଥିଲା ତା ପ୍ରତି ମଧ୍ୟ କୌଣସି ଆସକ୍ତି ନଥିଲା। କିଭଳି ଥିଲେ ସିଏ? ଅକରତ୍ ଅସତ୍ମତିମ୍, ଅସତ୍ମତିମ୍ ନାଇଁ ସବୁ ଅସତ୍ ସତ୍ମ ପୂର୍ବରୁ ଶୁଣିଲିନି ସେଗୁଡ଼ାକ, ଇଏ ଅନିତ୍ୟ ଅସ୍ଥାୟୀ କ୍ଷଣସ୍ଥାୟୀ କ୍ଷଣଭଙ୍ଗୁରା ହେଉ ସଜା ଶୁଣିଲେ, ପ୍ରହଲ୍ଲାଦ ମହାରାଜ ଶିକ୍ଷା ଦେଇଥିଲେ। ଏଇ ବିଚାର ରହିବା ଉଚିତ। ଶଶାଗ୍ର ପ୍ରଶ୍ନ ଆସିବା, ସାର୍ ଶଶାଗ୍ର ସମ୍ରାଟ, ଶଶାଗ୍ର ପୃଥିବୀ ସପ୍ତଦ୍ୱୀପ ମଧ୍ୟ ପୃଥିବୀର ସମ୍ରାଟ ହେଇକି ଯଦି ସେ ଏ ବିଚାର ହେଇପାରିଲେ, ଆମେ କାହିଁ ନ ହେଇପାରିବା? ଆମର ତ କିଛି ନାହିଁ। ଏତେ ବଡ଼ ସପ୍ତଦ୍ୱୀପବତୀ ମହିର ସିଏ ସମ୍ରାଟ ହେଇକି, ଏକଛତ୍ର ସମ୍ରାଟ ହେଇକି ସିଏ ଏଭଳି ତାଙ୍କର କ'ଣ ଅସତ୍ମତି ଆସୁଥିଲା, ଆମର କାହିଁକି ଆସୁନି? ତାମାନେ ଦୋଷ କେଉଁଠି ରହିଛି? ଏ ଆସକ୍ତିଟା କଟିବ କେମିତି? ଏ ଆସକ୍ତି କଟିବ କେବଳ ଗୋଟିଏ ବାଟରେ, ଆସକ୍ତି କାଟି ତ ହେବନି, କେବଳ ତାକୁ କ'ଣ କରାଯିବ, ଟ୍ରାନ୍ସଫର୍ କରାହେବ। ଟ୍ରାନ୍ସଫର୍ କରିବୁ ଆଡ଼କୁ? ଭଗବାନଙ୍କ ଆଡ଼କୁ, ସଂସାର ଆଡ଼କୁ ରହିଛି, ଭଗବାନଙ୍କ ଆଡ଼କୁ ଟ୍ରାନ୍ସଫର୍ ହେବ। ମହାରାଷ୍ଟ୍ର ଶ୍ରୀ ଧାଇ କୁହନ୍ତି, ସାଧୁଙ୍କର କାମ ହେଲା ସେ, ସାଧୁମାନେ କ'ଣ କରନ୍ତି? ସାଧୁ ଗୁରୁ ଆଚାର୍ଯ୍ୟମାନଙ୍କର କାମ କ'ଣ କି? ସାଧୁ ଗୁରୁ ଆଚାର୍ଯ୍ୟଙ୍କର କାମ ହେଉଛି ଆମର ମୁଖ ଯେଉଁ ସଂସାର ଆଡ଼କୁ ଅଛି, ସେମାନେ ଭଗବାନଙ୍କର କଥା କୀର୍ତ୍ତନ କରେଇ 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 କରି ଭଗବତ ଆସକ୍ତି ବଢ଼େଇବେ, ମୁଖଟାକୁ ବଦଳେଇବେ, ସଂସାରରୁ ଭଗବାନଙ୍କ ଆଡ଼କୁ ମୁଖକୁ ବଦଳେଇବେ। ଏଇଟା ହେଉଛି ସାଧୁମାନଙ୍କର ବିଜନେସ୍। ଏବଂ ଯେତେବେଳେ ଭକ୍ତିରେ ଜଣେ ଉଚ୍ଚ ସ୍ଥିତିକୁ ଯାଏ, ସେତେବେଳେ ତା'ର ଏଇ ବିଚାରଟା ଆସେ, ସେ ସମୟରେ ତା'ର ଏ ସଂସାର ସବୁ ବସ୍ତୁ ପ୍ରତି ଆସକ୍ତି ଧୀରେ ଧୀରେ କଟେ। ଦେଖୁନାହାନ୍ତି ସିଦ୍ଧାନ୍ତ ରହିଲା ସେ ବାବୁଙ୍କର, ଭକ୍ତି ଯୋଗ ତଦନୁଗ ତତ୍ତ୍ୱଜ୍ଞାନ ସ୍ଫୁରେ, ଭକ୍ତି ଯୋଗ ତଦନୁଗ ତତ୍ତ୍ୱଜ୍ଞାନ ସ୍ଫୁରେ, ବିଷୟ ବୈରାଗ୍ୟ ତିନି ଗଢ଼େ କାଥରେ, ବୈରାଗ୍ୟ ତିନି ଗଢ଼େ କାଥରେ, ଭୋଜନ କରନ୍ତେ ଲୋକ ଯଥା ପ୍ରତି ଗ୍ରାସେ, ଭୋଜନ କରନ୍ତେ ଲୋକ ଯଥା ପ୍ରତି ଗ୍ରାସେ, ତୁଷ୍ଟି ପୁଷ୍ଟି ପାଏ ପୁଣି କ୍ଷୁଧାକୁ ବିନାଶେ, ତୁଷ୍ଟି ପୁଷ୍ଟି ପାଏ ପୁଣି କ୍ଷୁଧାକୁ ବିନାଶେ, ଏଇ ରୂପେ କୃଷ୍ଣ ପଦ ଭଜୁ ଭଜୁଛି ସେ, ଏଇ ରୂପେ କୃଷ୍ଣ ପଦ ଭଜୁ ଭଜୁଛି ତେ, ବିଷୟ ବୈରାଗ୍ୟ ହୁଏ ଭକତି ସାଧନ୍ତେ, ବୈରାଗ୍ୟ ହୁଏ ଭକତି ସାଧନ୍ତେ। ଦେଖନ୍ତୁ ଏଇଭଳି ଏଇ ବିଚାରଟା ଆସିବ, କେବଳ ଭଗବାନଙ୍କର ଭଜନ, କୃଷ୍ଣ ଭଜନ, ନିରପରାଧ ହରିଭଜନ। ଦେଖୁନାହାନ୍ତି ଏଇ ଯେଉଁ ବିଚାରଟା ଆସିବ କେମିତି, ଆ ପୂର୍ବ ଶ୍ଳୋକକୁ ସ୍ମରଣ କରୁନାହାନ୍ତି? ନିରପରାଧ ହରିଭଜନ ହେବ, ସେ ଯେଉଁ ତୃଣାନ୍ତ ବିଶ୍ୱନିଚନ ଭାବ, ତରରିବ ସହିଷ୍ଣୁନା ଭାବ, ଅମାନିନା ମାନଦେନା, ସେ ଭାବରେ ଯେତେବେଳେ ରହିକି ତୃଣା କ'ଣ ନିରପରାଧ ହରିଭଜନ ସେ ଭାବରେ ଭାବିତ ହୋଇକି ଯେତେବେଳେ ଜଣେ ଭଜନ କରେ, ସାଧୁ ଗୁରୁଙ୍କ ରୂପରେ ପ୍ରାର୍ଥନା କରେ, ସେ ସମୟରେ ଏଇ ବିଚାରଟା ଆସିବ, ସେଟା ଆସିବ। ସେ କଥା କହୁଛନ୍ତି କ'ଣ, ଏଇ ରୂପେ କୃଷ୍ଣ ପଦ ଭଜୁ ଭଜୁ ଚିତ୍ତେ, ବିଷୟ ବୈରାଗ୍ୟ ହୋଇ ଭକତି ସାଧନ୍ତେ। କୃଷ୍ଣଙ୍କର ପଦକୁ ତୁମକୁ ଭଜନ କରି 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 ବିଷୟ ପ୍ରତି ବୈରାଗ୍ୟ ଆସିବ, ତାହେଲେ ବିଚାର କରନ୍ତୁ ଆମେ ତ ଭଜନ କରୁଛେ, କେତେ ବର୍ଷ ହେଲାଣି ଆମେ ଭଜନ କରୁଛେ, ଭଜନ ପଥରେ ରହିଛେ, ବୈରାଗ୍ୟ ଆସୁଛି ନା? କୌଣସି ବସ୍ତୁ ପ୍ରତି ଆମର କ'ଣ ଗୋଟେ କ୍ଷଣଭଙ୍ଗୁର ବିଚାର ଆସୁଛି ନା ନା? ଭକ୍ତି ଯୋଗ ତଦନୁକ ତତ୍ତ୍ୱଜ୍ଞାନ ସ୍ଫୁରେ, କେତେ ସୁନ୍ଦର! ଇଏ ଭଗବତାଚାର୍ଯ୍ୟ ଆମର ରଘୁନାଥ କୃଷ୍ଣ ପ୍ରେମ ତରଙ୍ଗିଣୀ ସେ ରଚନା କରିଛନ୍ତି, ଭକ୍ତି ଯୋଗ ତଦନୁଗ ତତ୍ତ୍ୱଜ୍ଞାନ ସ୍ଫୁରେ, ଭକ୍ତି ଯୋଗରେ ତଦନୁଗ ତତ୍ତ୍ୱଜ୍ଞାନ ସ୍ଫୁରିତ ହେବ। ତଦନୁଗ ଭକ୍ତିର ଅନୁଗ ତତ୍ତ୍ୱଜ୍ଞାନ, ଏବଂ କ'ଣ ହୁଏ ନା ସେ ଜ୍ଞାନ ସ୍ଫୁରିତ ହେଲେ ବିଷୟ ବୈରାଗ୍ୟ ତିନି ବଢ଼େ ଏକାଥରେ, ବିଷୟ ବୈରାଗ୍ୟ ଏକାଥରେ ବଢ଼ିବ। କେମିତି ବଢ଼ିବ କହୁଛନ୍ତି, ଯେମିତି ଭୋଜନ କଲେ ଭାଗବତ ସେ ଶ୍ଳୋକ ନାହିଁ ନା, ଏକାଦଶ ସ୍କନ୍ଧ, ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟର 42 ଶ୍ଳୋକ ଦେଖ, ତାର ଅର୍ଥଟା ଏହା ଭାଗବତ ସେ କଥା ଅଛି। ଯେମିତି ଭୋଜନ କରିବା ସମୟରେ ପ୍ରତି ଗ୍ରାସ ଭୋଜନ କଲେ କ'ଣ ହୁଏ, ପ୍ରତି ଗ୍ରାସରେ ଏଇ ଅନୁଭବଟା ହୁଏ, ତୁଷ୍ଟି ପୁଷ୍ଟି ଏବଂ କ୍ଷୁଧା ବିନାଶ ହୁଏ। ତୁଷ୍ଟି ହୁଏ, ଗୋଟେ ଆଶ୍ୱସ୍ତି ହୁଏ ଭୋଜନ କଲା ମାନେ, ଗୋଟେ ଆଶ୍ୱସ୍ତି ହେଉଛି ପ୍ରତି ଗ୍ରାସରେ, ଏବଂ ପୁଷ୍ଟି ଭୋଜନ କଲା ମାନେ ତ ଶକ୍ତି କିଛି ଆସୁଛି, ଏବଂ କ୍ଷୁଧା ବିନାଶ ହେଉଛି, କ୍ଷୁଧା ନାଶ ହେଉଛି କି ନାହିଁ ଠିକ୍ ସେ ବୋଲି ଭକ୍ତିଟା ଠିକ୍ ସେ। ତ ଆମର ଯଦି ଠିକ୍ ସେ ଭଜନ ହେବ, ଠିକ୍ ସେ ଯଦି ଭକ୍ତି ଯାଚନ ହେବ, ସାଧୁଗୁରୁଙ୍କ ନିର୍ଦ୍ଦେଶ କ୍ରମେ ଯଦି ଆମେ ଠିକ୍ ସେ ଭକ୍ତି ଯାଚନ କରୁଛେ, ତାହେଲେ ଏଇ ଯେଉଁ ବିଚାରଟା ପୁଷ୍ଟ ହେବ। ନ ଧନଂ ନ ସୁନ୍ଦରୀ କବିତା ମୁଁ ଜଗଦୀଶ ସକାମେ, ଆଉ ଯଦି ଏ ବିଚାର ଆମେ ରହିଛେ ତାହେଲେ ଭଜନ ହେବନି, କୃଷ୍ଣ ପ୍ରେମ ପାଇବା ମୁସ୍କିଲ। ତେଣୁ ନିରପରାଧ ହରିଭଜନ ହିଁ ସବୁ ରହିଛି, ସେଥିପାଇଁ କହୁଛନ୍ତି ଭଜନ କରନ୍ତେ ଯଥା ପ୍ରତି ଲୋକ ଯଥା ପ୍ରତି ଗ୍ରାସେ ତୁଷ୍ଟି ପୁଷ୍ଟି ପାଏ ପୁଣି କ୍ଷୁଧାକୁ ବିନା ଆସେ, ତୁଷ୍ଟି ପାଏ ପୁଷ୍ଟି ପାଏ ପୁଣି କ୍ଷୁଧା ବି ନିବାରଣ ହୋଇଯାଏ। ଏବଂ ଏଇ ରୂପେ କୃଷ୍ଣପଦ ଭଜୁ ଭଜୁ ଚିତ୍ତେ, ଏଇଭଳି କୃଷ୍ଣ ପାଦପଦ୍ମଙ୍କୁ ଭଜନ କରୁ କରୁ ଚିତ୍ତରେ କ'ଣ ଆସିବ, ବିଷୟ ବୈରାଗ୍ୟ ହୁଏ ଭକତି ସାଧନ୍ତେ, ଚିତ୍ତରେ ଧୀରେ 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 ବିଷୟ ବୈରାଗ୍ୟ ଆସିବ। ତାପରେ ଆମେ ଏଇ ବିଚାର ରହିବା, ନ ଜନ ସଂସାର ସବୁଠି ରହିବି, ଯେଉଁ ସ୍ଥିତିରେ ରହିପାରନ୍ତି ବ୍ରହ୍ମଚାରୀ ହୋଇପାରନ୍ତି ବା ଗୃହସ୍ଥ ହୋଇପାରନ୍ତି, ସେ ସଂସାର ହୋଇପାରନ୍ତି ବା ସଂସାର ତ୍ୟାଗୀ ହୋଇପାରନ୍ତି, ଏଇ ବିଚାରରେ ସେ ସ୍ଥିର ରହିବେ। ଇଏ ହେଉଛି ଅମରୀଶ ମହାଜଙ୍କର ସ୍ଥିତି ହେଉଛି ଏହା, ନଚେତ୍ କେବଳ କୃଷ୍ଣ ପ୍ରେମ ତ ପାଇବା ଦୂରର କଥା, କେବଳ ଭ୍ରମଣ ରହିଛି। ଦେଖନ୍ତୁ ପ୍ରାଚୀନ ବହି କ'ଣ କହିଛନ୍ତି ଭାଗବତରେ, ପ୍ରାଚୀନ ବହି ଏହା ଉପରେ ଗୋଟେ ସୁନ୍ଦର କଥା କହିଛନ୍ତି, ଚତୁର୍ଥ ସ୍କନ୍ଦ 25 ଅଧ୍ୟାୟରେ, ଗୃହେଷୁ କୁଟ ଧର୍ମେଷୁ ପୁତ୍ରଦାର ଧନର୍ଥଧି ନ ପରଂ ବିନ୍ଦତେ ମୂଢ ଭ୍ରାମ୍ୟନ୍ ସଂସାର ବର୍ତ୍ମସୁ। ଯଦି ଏ ପ୍ରତି ଆସକ୍ତି ହେଇକି ରହେ ଜଣେ, ଜନଙ୍କ ଶବ୍ଦରେ ଆମେ ଶୁଣୁଛେ, ଗୃହେଷୁ କୁଟଧର୍ମେଷୁ ପୁତ୍ରଦାର ଧନର୍ଥଧି, ଗୃହରେ ଗୃହରେ ରହିଲା ମାନେ ସେ କୁଟଧର୍ମ କରିବେ, ଗୃହରେ ଜଣେ ରହିଛି ମାନେ ସେ କୁଟଧର୍ମ ଆଚରଣ କରିବ ହିଁ କରିବ, ଏଇଟା ମୁଁ କହୁନି କି କୌଣସି ଆଚାର୍ଯ୍ୟମାନେ ଏଇଟା କୁହନ୍ତିନି, ଏଇଟା ସ୍ୱୟଂ ଭଗବାନ କହିଛନ୍ତି। କେଉଁଠି କହିଛନ୍ତି, ତୃତୀୟ ସ୍କନ୍ଦ ଭାଗବତରେ କହିଛନ୍ତି କପିଳଦେବ ଭଗବାନ, ଗୃହେଷୁ କୁଟଧର୍ମେଷୁ ଦୁଃଖତନ୍ତ୍ରେ ସ୍ୱତନ୍ତ୍ରିତ କୁର୍ବନ୍ ଦୁଃଖମ୍ ପ୍ରତିକାରମ୍ ସୁଖବତ୍ ମନ୍ୟତେ ଗୃହି, ସେଠି ଭଗବାନ କହିଛନ୍ତି କପିଳଦେବ। ଏଠି ପ୍ରାଚୀନ ବହି ସେ କଥା କହୁଛନ୍ତି, ଗୃହରେ ଜଣେ ରହିଛି ମାନେ କୁଟୁମ୍ବ ପୋଷିବା ପାଇଁ ସେ ନିଶ୍ଚିତ କିଛି ନା କିଛି କୁଟଧର୍ମ ଆଚରଣ କରିବ, ସେଥିପାଇଁ ପୁତ୍ର ଶବ୍ଦର ବ୍ୟାଖ୍ୟା ଆପଣ ଦେଖିବେ ରାମାୟଣରେ ଅଛି, ପୁତ୍ରକୁ କାହିଁକି ପୁତ୍ର କୁହାଯାଏ, ସେ ଶ୍ଳୋକ ଅଛି ପଢ଼ିଥିଲି ପାଇଥିଲି, ସେ ଶ୍ଳୋକରେ ଅଛନ୍ତି ପୁତ୍ ନାମକ ନର୍କରୁ ଯେହେତୁ ସେ ଉଦ୍ଧାର କରେ ସେଥିପାଇଁ ତାକୁ ପୁତ୍ର ବୋଲି କୁହାଯାଏ, ପୁତ୍ର ସେଇଟା ହେଉଛି ଦାୟିତ୍ୱ, କାରଣ ପିତାମାତା କୁଟୁମ୍ବ ପୋଷିବା ପାଇଁ ବହୁତ କୁଟଧର୍ମ ଆଚରଣ କରିଥାନ୍ତି, ନିଶ୍ଚିତ କିଛି ନା କିଛି ଭୁଲ କରିଥିବେ, ନିଶ୍ଚିତ କିଛି ନା କିଛି ପାପ କରିଥିବେ, ନିଶ୍ଚିତ ଭାବେ କିଛି ନା କିଛି ଆସକ୍ତି ଥିବ, ତେଣୁ ପୁତ୍ର ସତ୍ପୁତ୍ର ହେଇକି ଉଦ୍ଧାର କରିବେ, ସେଥିପାଇଁ ପୁତ୍ର ନାମ ପୁତ୍ର ବୋଲି କୁହାଯାଏ ସନ୍ତାନକୁ, ରାମାୟଣ ଶ୍ଳୋକ ଅଛି। ତେବେ ଏଇଠି ପ୍ରାଚୀନ ବୋଲି କହୁଛନ୍ତି ଗୃହେଷୁ କୁଟଧର୍ମେଷୁ କୁଟଧର୍ମ ଆଚରଣ କରିଥାଏ ପୁତ୍ର ଦାର ଧନ ଅର୍ଥ ଦି, ପୁତ୍ର ସ୍ତ୍ରୀ ଧନ ଏଇ ଜିନିଷକୁ ପ୍ରାପ୍ତି ହେବା ପାଇଁ କୁଟଧର୍ମ ଆଚରଣ କରିଥାଏ। ଆଗ୍ରହରେ ରହିକି ଯଦି ଏଭଳି ଆସକ୍ତ ହୋଇକି ଯଦି ଏଭଳି କୁଟଧର୍ମ ଆଚରଣ କଲା ତାହେଲେ କ'ଣ ତା'ର ପରିଣତି? ନ ପରଂ ବିନ୍ଦତେ ମୂଢ଼, ସିଏ ହେଉଛି ମୂଢ଼, ସିଏ ହେଉଛି ଅଜ୍ଞ। ନ ପରଂ ବିନ୍ଦତେ, ସେ ପରମଗତି ପାଇବ ନାହିଁ, ଆଉ ପ୍ରେମ ଗୋଟେ ପାଇବ। ନ ପରଂ ବିନ୍ଦତେ ମୂଢ଼, ଆଚ୍ଛା ତାର ଗତି କ'ଣ ହେବ? ଭ୍ରାମ୍ୟନ ସଂସାର ବର୍ତ୍ମସୁ, ସଂସାର ମାର୍ଗରେ ସେ ଭ୍ରମଣ କରିବ। କେବଳ ସଂସାର ଭ୍ରମଣ, ଏଇ ଯେଉଁ ସଂସାର ଭ୍ରମଣ ଅନାଦିକାଳରୁ ଜାରି ରହିଛି, ଏଇ ଭ୍ରମଣଟା ହିଁ ତାହେଲେ ଜାରି ରହିବ। ତାହେଲେ କୁହନ୍ତୁ କେତେ ବଡ଼ ଦୁର୍ଦ୍ଦଶା ଏ ଆସକ୍ତି ପାଇଁ, ତାହେଲେ କ'ଣ କରିବା ଉଚିତ? କ'ଣ କରିବା ତାହେଲେ? ବ୍ରହ୍ମଚର୍ଯ୍ୟ ତ ଗୃହସ୍ଥମାନେ ଯଦି ପ୍ରଶ୍ନ ପଚାରିବେ ଯେ କ'ଣ କରାଯିବ ତାହେଲେ, ସେଥିପାଇଁ ଗୋଟେ ଶେଷ ଶ୍ଳୋକ ହିଁ କଥା ବିଶ୍ରାମ ଦେବା। ତ କ'ଣ କରିବା ଉଚିତ? ଗୋକର୍ଣ୍ଣ କହିଛନ୍ତି ଆତ୍ମଦେବଙ୍କୁ, ଭାଗବତ ମହାତ୍ମାରେ ସେ କଥା ଅଛି ନା, ଗୋକର୍ଣ୍ଣ ଆତ୍ମଦେବ କହିଲେ ଗୃହରେ ରହିକି କେମିତି ଆମେ ରହିବା ଉଚିତ? ନ ଜନଙ୍କ ଏ ଜନଙ୍କ ଶବ୍ଦ ଆଜି ବିଶ୍ରାମ ଦେଇକି ଆସନ୍ତାକାଲି ଶୁଣିବା। ନ ସୁନ୍ଦରୀ, ସୁନ୍ଦରୀଙ୍କୁ ଶୁଣିବା କେତେ ସୁନ୍ଦର କଥା। ବ୍ରହ୍ମଚାରୀ ପାଇଁ ସୁନ୍ଦରୀ କେମିତି ତା ଝିଅ, ଗୃହସ୍ଥ ପାଇଁ କେମିତି ସୁନ୍ଦରୀ ତା ଝିଅ? ସୁନ୍ଦରୀ ମାନେ ସ୍ତ୍ରୀ, ସଂସାର ରହିବେ କିନ୍ତୁ ଆସକ୍ତି ହେବେନି ସ୍ତ୍ରୀ ପ୍ରତି। ଏ ତ ସମସ୍ତଙ୍କ କଥା ପଡ଼ିଛି, ଆସନ୍ତାକାଲି ଶୁଣିବା ଖାଲି ସ୍ତ୍ରୀ କଥା। ବ୍ରହ୍ମଚାରୀଙ୍କ ପାଇଁ କେମିତି ତା ଝିଅ, କେମିତି ଆମେ ଦୂରେଇ ରହିବା, ନଚେତ ବହୁତ ବଡ଼ କ୍ଷତି। ତେବେ ଗୃହ ଭିତରେ ହେଇକି ଆମେ ସବୁ ବସ୍ତୁ ପ୍ରତି, ଜନଶବ୍ଦରେ ସମସ୍ତଙ୍କ ପ୍ରତି, ସ୍ତ୍ରୀ ପୁତ୍ର କନ୍ୟା ଧନ ବନ୍ଧୁବାନ୍ଧବ ସମସ୍ତଙ୍କ ପ୍ରତି ଯାହା ରହିଲେ, ଆଲୋଚନା କଲେ ଭକ୍ତି ଠାକୁର, ସେଇଟା କେମିତି ତ୍ୟାଗ କରିବା? ଗୋକର୍ଣ୍ଣ ଆତ୍ମଦେବଙ୍କୁ ସେ କଥା ହିଁ କହିଲେ, ଏଟାକୁ ଆଗେ ବୁଝିବା ଉଚିତ। ଦେହେ ଅସ୍ଥିମାଂସ ରୁଧିରେ ଅଭିମତି ତ୍ୟଜତ୍ତଂ ଜାୟା ସୁତାଦିଶୋ ସଦା ମମତାଂ ବିମୁଞ୍ଚ ପଶ୍ୟ ନିସ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠ ବୈରାଗ୍ୟ ରାଗ ରସିକୋ ଭବ ଭକ୍ତି ନିଷ୍ଠ। ଆତ୍ମଦେବଙ୍କୁ ଗୋକର୍ଣ୍ଣ କଥା ହିଁ କହିଥିଲେ, ଭାଗବତ ମହାତ୍ମ୍ୟ ଚତୁର୍ଥ ଅଧ୍ୟାୟ 89 ନମ୍ବର ଶ୍ଳୋକ। ଦେହେ ଅସ୍ଥି ମାଂସ ରୁଧିରେ ଅଭିମତି ତ୍ୟଜତଂ, ଦେହ ପ୍ରତି ଆଗେ କ'ଣ ମମତାକୁ ଛାଡ଼ିବା, କାହିଁକି ଆଗେ ଦେହ କଥା କହିଥିଲେ ନା ଭକ୍ତି ଠାକୁର। ଜନଶବ୍ଦରେ ସ୍ୱଶରୀର ଅନୁଗ ଅଲଗା ସବୁ ବସ୍ତୁ, ନିଜ ଶରୀର ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି। ଦେହେ ଅସ୍ଥି ମାଂସ ରୁଧିରେ ଅଭିମତି ତ୍ୟଜତଂ, ଏ ଦେହଟା କ'ଣ କି ଅସ୍ଥି ମାଂସର ଗୋଟେ ଗୋଟେ ପୁତଳିକା ବୋଲି କୁହାଯିବ ଆଉ କ'ଣ? ଏ ତ ଆଲୋଚନା ହୋଇଥିଲା ଆମର ପୂର୍ବରୁ, ଅସ୍ଥିସ୍ତମ୍ଭ ସ୍ନାୟୁବଦ୍ଧଂ ମାଂସ ଶୋଣିତ ଲେପିତମ ଚର୍ମ ଆବଦ୍ଧଂ ପାତ୍ରଂ ଦୁର୍ଗନ୍ଧଂ ମୂତ୍ର ପୁରୀ ସେଓ, ସେଇ ଗୋକର୍ଣ୍ଣଙ୍କର ଭାଗବତ ମହାତ୍ମ୍ୟ ସେ କଥା ଅଛି, ଗୋକର୍ଣ୍ଣଙ୍କର ବୋଧେ। ତେଣୁ ଦେହ ଅସ୍ଥି ମାଂସ ରୁଧିରେ ଅଭିମତି ତେଜ, ଦେହ ପ୍ରତି ଅଭିମାନ ଏତେ ରଖିବା ଉଚିତ ନୁହଁ। ଦେହକୁ ନେଇକି ଅଭିମାନ ପ୍ରକାଶ କରିବା, ଦେହକୁ ନେଇକି ବିଚାର କରିବା, ମୁଁ ରାଜା, ମୁଁ ପ୍ରଜା, ମୁଁ ବଡ଼, ମୁଁ ସିନିୟର, ମୁଁ ଏତେ ବର୍ଷ ସେବା କରିଛି, ଏ ଭାବନାଟା ହେଉଛି ଭୁଲ। ଆଚ୍ଛା ଗୃହସ୍ଥମାନଙ୍କ ପାଇଁ କହୁଛନ୍ତି ଜାୟା ସୁତାଦିଶୁ ସଦା ମମତାଂ ବିମୁଞ୍ଚ, ଯଦି ଗୋଟା ଗୋକର୍ଣ୍ଣ କହିଛନ୍ତି ଆତ୍ମଦେବଙ୍କ ପାଇଁ, କିନ୍ତୁ ଆମେ ବୁଝି ନେବା ଉଚିତ ସମସ୍ତଙ୍କ ପାଇଁ। ଜାୟା ସୁତାଦିଶୁ ସଦା ମମତା ବିମୁଞ୍ଚ, ସ୍ତ୍ରୀ ପୁତ୍ର ଆଦିଶୁ ଯେତେ ସବୁ ରହିଲେ, ଧନ ସମ୍ପତ୍ତି ବନ୍ଧୁବାନ୍ଧବ ଯାହା ସବୁ ଭକ୍ତି ଠାକୁର ରଚନା କରିଛନ୍ତି, ଏ ସମସ୍ତଙ୍କ ପ୍ରତି ମମତାଂ ବିମୁଞ୍ଚ, ମମତାକୁ ଛାଡ଼ିବା ଉଚିତ। ଆଚ୍ଛା କେମିତି ଛାଡ଼ି ହେବ କି ମମତା, କ'ଣ ଛାଡ଼ି ହେବ କି? ସେଥିପାଇଁ ଗୋପନ କହୁଛନ୍ତି ନା ଛାଡ଼ି ହେବ କେମିତି, ନା ଏଇ ଜିନିଷଟାକୁ ସବୁବେଳେ ଦେଖିବ। ପଶ୍ୟନ୍ ଅନିଶଂ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠ, ପ୍ରତିଦିନ କେବଳ ଦେଖିବେ ଯେ ଜଗତର ସବୁ ବସ୍ତୁ ହେଉଛି କ'ଣ, କ୍ଷଣଭଙ୍ଗୁର। ପ୍ରତିଦିନ ଯଦି ଆମେ ଜଗତର ସବୁ ବସ୍ତୁ କ୍ଷଣଭଙ୍ଗୁର ଦେଖିବା ତାହେଲେ କ'ଣ ଆସକ୍ତି ଆସିବ? ୟା ପରେ ତ ବହୁତ ଲୀଳା ଅଛି, ବହୁତ ଗପ ଅଛି, ଷ୍ଟୋରୀ ଅଛି ୟା ଉପରେ। ଯଦି ଗୁରୁଦେବ ସେ କଥା ଗୋଟେ କୁହନ୍ତି ନା, ମହାରାଜ ସେ କଥା ହିଁ କୁହନ୍ତି, ଗୁରୁଦେବ କହିଛନ୍ତି ମୁଁ ଜାଣିନି, କିନ୍ତୁ ମହାରାଜ କହିଥିଲେ ଗୁରୁଦେବ କୁହନ୍ତି ନା କ'ଣ, ସେ ଗୋଟେ ଲୋକ ପଚାରିଲା ସାଧୁଙ୍କ ପାଖରେ, ଆଜ୍ଞା ଆମର ଜଗତ ପ୍ରତି କେମିତି ଅନାସକ୍ତି ଭାବ ଆସିବ? ସାଧୁ ସରି, ସେ କହିଲା ଆପଣଙ୍କର କେମିତି ଜଗତ ପ୍ରତି କେମିତି ଆସକ୍ତି ନାହିଁ କେମିତି? ସାଧୁ କହିଲେ ମୁଁ ଦେଖିପାରୁଛି ଜଗତର ସବୁକିଛି ଅନିତ୍ୟ, ଈଶ୍ୱର ବି ଅନିତ୍ୟ, ଯେକୌଣସି ସମୟରେ ମୃତ୍ୟୁ ହେବ। ତ ଏଇଟା ମହାରାଜ କହିଥିଲେ ବହୁତ ଦିନ ପୂର୍ବରୁ, ମୁଁ ଏଇଟା ଶୁଣିଥିଲି ଯାହା ସ୍ମରଣ ଆସୁଛି ସେଇଟା କହୁଛି। ତ ସାଧୁ ଆପଣ କଥାଟା ଶୁଣିଲେ ହୁଏତ ସ୍ମରଣ ଆସିଯାଇପାରେ। ସାଧୁ ସେ ବ୍ୟକ୍ତିଙ୍କୁ ଦେଲେ, କହିଲେ ଠିକ୍ ଅଛି, କହିଲେ ତୁମେ ବର୍ତ୍ତମାନ କ'ଣ, ତାଙ୍କର ଶରୀର ଅସୁସ୍ଥ ହେଲା ନା କ'ଣ, କହିଲେ ତୁମେ ମରିଯିବ ବର୍ତ୍ତମାନ, କେତେ ଦିନ ଭିତରେ ମରିଯିବ। ତ ଗୋଟେ ମେଡ଼ିସିନ୍ ଦେଲେ, କହିଲେ ଏଇ ମେଡ଼ିସିନ୍ଟା ଖାଇବ ଏବଂ ତା'ର କ'ଣ ଭାଗ ମାପ ତାକୁ କ'ଣ ବଢ଼େଇ ବଢ଼େଇ ଦେଲେ ଏତିକି ଏତିକି ଅଧିକା ଖାଇ ଖାଇଯିବ। ତା'ପରେ ସେ ଲୋକ ସେ ମେଡ଼ିସିନ୍ ଖାଇ ଖାଇ ଖାଇକି ତା'ର ସଂସାର ପ୍ରତି ଆସକ୍ତି ବିଲକୁଲ କମିଲା କାହିଁକି? ତା'ପରେ ସାଧୁ ଯାଇ ତାକୁ ମିଶିଲେ, ମିଶିଲା ପରେ ପଚାରିଲେ ତୁମର ଆଉ ଆସକ୍ତି ଅଛି ନା? ଆଜ୍ଞା କ'ଣ ଆସକ୍ତି, ମୁଁ ତ ମଧ୍ୟ ଯିବି ଆଉ କ'ଣ ଆସକ୍ତି, ମୁଁ ତ ଦେଖିପାରୁଛି ମୃତ୍ୟୁ ଆସିଛି ଆଉ। ମହାରାଜ ଏଇଟା କୁହନ୍ତି, ବହୁତ ଦିନ ତଳେ ଶୁଣିଥିଲି, ମୋର ଆଉ ଠିକ୍ସେ ମନେ ପଡ଼ୁନି, ଆପଣଙ୍କ ସ୍ମରଣ ଆସିଲେ ବୁଝିବେ, ନହେଲେ ପରେ କେତେବେଳେ ଶୁଣିଲେ ମହାରାଜଙ୍କ କ୍ଲାସ୍ ଶୁଣିବେ ବୁଝିପାରିବେ। ଗୁରୁଦେବଟା କହିଥିଲେ ନା କ'ଣ, ମନେ ଅଛି ପ୍ରଭୁ ଆପଣଙ୍କର ଗାଁର ମନେ ଅଛି? ଗୁରୁଦେବ କହିଥିଲେ ଏ କଥା। ତ ସେ ମେଡ଼ିସିନ୍ଟାକୁ ଦୁଇ ପାନ ଖାଉଥିଲେ, ତା'ପରେ ତାକୁ ଡବଲ୍ ଡୋଜ୍ କରିକି ଖାଇଲେ, ଏଭଳି ଖାଇ 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 ଗଲେ, ତଥାପି ତାଙ୍କର ଆସକ୍ତି କ'ଣ ବଢ଼ିଯାଉଥିଲା, ତା'ପରେ କମିଲା ନା କ'ଣ? ତା'ପରେ ସେ କହିଲେ, କହିଲେ ହଁ ମୁଁ ଦେଖିପାରୁଛି ମୃତ୍ୟୁ ସମୟ ଆସି ପହଞ୍ଚିଲେ ନା କ'ଣ ଆସକ୍ତି। ସେ କଥା କହୁଛନ୍ତି, ପଶ୍ୟ ଅନିଶ୍ଚ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠ, ପ୍ରତିଦିନ ଜଗତକୁ ଦେଖିବା ଉଚିତ, ସବୁକିଛି ହେଉଛି କ୍ଷଣଭଙ୍ଗୁର। ପ୍ରହ୍ଲାଦ ମହାରାଜ ସେ କଥା କହିଥିଲେ, ଆଚ୍ଛା ଖାଲି କ୍ଷଣଭଙ୍ଗୁର ଦେଖିଦେଲେ ହେଇଯିବ କି? କ୍ଷଣଭଙ୍ଗୁର ଦେଖିଲେ ବି ହେବନି। ବୈରାଗ୍ୟ ରାଗ ରସିକ ଭବଭକ୍ତି ନିଷ୍ଠ, ବୈରାଗ୍ୟ ରାଗର ରସିକ ହେବା ପାଇଁ ପଡ଼ିବ, ବୈରାଗ୍ୟ ଆଚରଣ କରିବାକୁ ପଡ଼ିବ, ଏବଂ ବୈରାଗ୍ୟ ଖାଲି ସିନ୍ଧ ହେବ କି? ବୈରାଗ୍ୟ ହେବନି, ସେଥିପାଇଁ ଭକ୍ତିନିଷ୍ଠ ହେବା ପାଇଁ ପଡ଼ିବ। ଭକ୍ତିନିଷ୍ଠ କେମିତି ହେବେ? ଭଗବାନ ପାଖରେ ସମ୍ପୂର୍ଣ୍ଣ ମନ ଲଗାଇବା ପାଇଁ ପଡ଼ିବ, ଭଗବାନ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେବା ପାଇଁ ପଡ଼ିବ। ଆଉ ସେଇଥିପାଇଁ ତ ମହାପ୍ରଭୁ ଆଣିଦେଲେ କେବଳ ନାମ, ଆଉ କିଛି ନାହିଁ, ଏ ନାମରେ ହିଁ ସବୁ ଅଛି। ନାମକୁ ଯଦି ଆମେ ଠିକ୍ସେ ନିରପରାଧ ଭାବେ ଯଦି ହରିଭଜନ ହେବ ତେବେ ଏଇଟା ସମ୍ଭବ, ନଚେତ ହେବ। ବର୍ତ୍ତମାନର ସ୍ଥିତି କ'ଣ କି? ବର୍ତ୍ତମାନ ସ୍ଥିତି ହେଉଛି ଖାଲି ପରସ୍ପରକୁ ଦେଖିକି ଖାଲି ଆମେ କ'ଣ ପଛକୁ ଫେରୁଛେ, ଆଗକୁ ଯାଇପାରୁନି। ଆଉ ସିଏ ତ କରୁନି, ମୁଁ କାହିଁ କରିବି? ସିଏ ତ ସଂସାର ଭିତରେ ତ ସିଏ ତ ଆସକ୍ତି ହୋଇ ରହିଛି, ସିଏ ତ ତା ପୁଅ ପାଇଁ ଏତେ କାର୍ଯ୍ୟ କଲାଣି, ଏତେ କାର୍ଯ୍ୟ କରିଛି, ମୁଁ କାହିଁ ନ କରିବି? ଏ ପରସ୍ପରକୁ ଦେଖିକି ଆମେ ଏଭଳି କ'ଣ ଭକ୍ତି ମାର୍ଗରେ ଅଗ୍ରଗତି କରିବା ପାଇଁ ଚାହୁଁନି, ପଛକୁ ଫେରୁଛେ। ଯଦି ଭକ୍ତି ମାର୍ଗରେ ଅଗ୍ରଗତି କରିବା ପାଇଁ ଆମର ଇଚ୍ଛା ହୁଏ, ତାହେଲେ କ'ଣ କରିବା ଉଚିତ? ଅନ୍ୟର ସାଧନ ଭଜନକୁ ଦେଖି, ଅନ୍ୟର ସେବାଭାବକୁ ଦେଖି, ସେଇ ଦୃଷ୍ଟିରେ ଆମେ ଆଗକୁ ବଢ଼ିବା ପାଇଁ ପଡ଼ିବ। ସିଏ ଆସୁନି ମୁଁ ଆସିବିନି, ସିଏ ଜପ କରୁନି ମୁଁ ଜପ କରିବିନି, ସିଏ ଅଧ୍ୟୟନ କରୁନି ମୁଁ କରିବିନି, ତା'ର ଆସକ୍ତି କଟୁନି ମୁଁ ମଧ୍ୟ କଟେଇବିନି, ତାହେଲେ ଆମର କ୍ଷତି ନା? ଏଇଟା ଠିକ୍ ନୁହଁ। ଆମେ ଦେଖାଉଛି ସିଏ କରୁଛି ମୁଁ କାହିଁ ନ କରିବି, ସିଏ ଏତେ ସେବା କରୁଛନ୍ତି ମୁଁ କାହିଁ ନ କରିବି, ସିଏ ଏତେ ଭଜନ କରୁଛନ୍ତି ମୁଁ କାହିଁ ନ କରିବି। ଯଦି ଏଇ ବିଚାର ଆସିବ ତାହେଲେ ଭଗବାନ ସାହାଯ୍ୟ କରିବି, ସାଧୁଗୁରୁଙ୍କ କୃପାଟା ଆସିବ, ଧୀରେ ଧୀରେ ଭବ ଭକ୍ତିନିଷ୍ଠ, ଭକ୍ତିନିଷ୍ଠ ଆମେ ହେଇପାରିବା। ନଚେତ ଭକ୍ତିନିଷ୍ଠ ଆମେ ହେଇପାରୁନେ କାହିଁକି? ଏଇଥିପାଇଁ ନା, କେବଳ ପରସ୍ପରକୁ ଦେଖିକି, ପରସ୍ପରକୁ ଦେଖିକି ଆମର ଶିଥିଳ ଭାବ ଆସୁଛି, ଆଉ ପରସ୍ପରକୁ ଦେଖିକି ଦୃଢ଼ ବି ହେଇପାରିବା ଉତ୍ତମ ଅଧିକାରୀଙ୍କ ଆଚରଣକୁ ଦେଖି। ଆଚାର୍ଯ୍ୟମାନଙ୍କର ଆଚରଣ ଦେଖନ୍ତୁ, ପ୍ରଭୁପାଦ ଏହା କରିପାରିଥିଲେ, ଗୁରୁଦେବ ଏଇଟା କରୁଥିଲେ, ଆମେ କାହିଁ ନ କରିବା? ଗୁରୁଙ୍କର ଆଦେଶକୁ ଆମେ କାହିଁ ପାଳନ କରିବା? ଏଇଟା ବିଚାର କରିବା ଉଚିତ, ଗୁରୁଙ୍କର ଆଦେଶ ଯାହା ଅଛି ସେଇଟାକୁ ସ୍ୱୀକାର କରିବା ଉଚିତ। ପ୍ରଭୁପାଦ ନିର୍ଦ୍ଦେଶ ଦେଇଥିଲେ, ସେଥିପାଇଁ ଗୁରୁଦେବ ରାତି ଯେତେ ହେଉ ଟ୍ରାନ୍ସଲେସନ୍ କରିକି ଶୋଉଥିଲେ, ଆମେ ସେଇଟା ଦେଖିବା ଉଚିତ। ସେ ଯେମିତି ଗୁରୁଙ୍କ ବାକ୍ୟଟାକୁ ପାଳନ କରୁଛନ୍ତି, ମୁଁ ସେମିତି ଗୁରୁଙ୍କ ବାକ୍ୟ ପାଳନ କରିବି? ଗୁରୁଦେବ କହିଛନ୍ତି ମଙ୍ଗଳାରତୀ ଆସ, ଗୁରୁଦେବ କହିଛନ୍ତି ଜପ କର, ମୁଁ ଗୁରୁଦେବଙ୍କ କଥାରେ ପାଳନ କରିବି। ମ୍ୟାନେଜମେଣ୍ଟର ନିୟମ ଯାହା ହେଉଛି ହେଉ, ମୁଁ ମୋ ହିସାବରେ ଚାଲି ସାଧନ କରିବି, ଏଇଟା ହେଉଛି ଭକ୍ତିନିଷ୍ଠ। ଆମେ ଭକ୍ତିନିଷ୍ଠ ହେଇପାରୁନେ କାହିଁକି? ଅଲଗା ବ୍ୟକ୍ତିକୁ ଦେଖିକି, ଅଲଗା ଭକ୍ତଙ୍କର ଆଚରଣକୁ ଦେଖିକି ଆମେ ଭକ୍ତିନିଷ୍ଠ ହେଇପାରୁନି। ଆଉ ସିଏ ତ କହୁଛି, ତାକୁ ତ କିଛି ମ୍ୟାନେଜମେଣ୍ଟ କହୁନାହାନ୍ତି, ଆଉ ମୁଁ ଅଧ୍ୟୟନ କଲେ ମଧ୍ୟ ବଢ଼ିଆ, ମୋତେ କିଛି କହିବେନି। ହେଲା, ଠିକ୍ ଅଛି, ତୁମକୁ କିଛି କହିବେନି, କିନ୍ତୁ ଭକ୍ତିରେ ତୁମର ଅଗ୍ରଗତି ହେଲା କି? ଭକ୍ତିରେ କ'ଣ ଆମର ଅଗ୍ରଗତି ହେବ କି? ସେ ବିଚାର ଆମେ ଯଦି ରହିବା, ମ୍ୟାନେଜମେଣ୍ଟ ତାକୁ କହିନାହାନ୍ତି, ମୋତେ ମଧ୍ୟ କହିବେନି, ଠିକ୍ ଅଛି, ଆମେ କୋହଳ ହେଇଗଲେ, ଆଉ ଭକ୍ତିନିଷ୍ଠ କ'ଣ ହେବ? ଏଇଥିପାଇଁ ଭକ୍ତିନିଷ୍ଠ ହେଇପାରୁନି। ଭକ୍ତିନିଷ୍ଠ ହେବା ପାଇଁ ଯଦି ଅଛି, ଉତ୍ତମ ଅଧିକାରୀଙ୍କୁ ଦେଖନ୍ତୁ, ଉତ୍ତମ ଅଧିକାରୀଙ୍କୁ ଦେଖି ଆଗକୁ ଚାଲିବା ଉଚିତ, ନଚେତ୍ କେବଳ ବାଦ ବିବାଦ, ତର୍କ ବିତର୍କ, ଛିଦ୍ର ଅନ୍ୱେଷଣ, ଏଇଟା ଭକ୍ତି ନୁହଁ। ଏ ମୋଟା ମୋଟି ଏଇଟା ଭକ୍ତି ନୁହଁ, ଇଏ କର୍ମୀ ବିଚାର। ସତର୍କ ହେବା ଉଚିତ, ସଚେତନ ହେଇକି ସାଧୁଗୁରୁ ପ୍ରାର୍ଥନା କରିକି ଭଗବାନ ଭଜନ କରିବା ଉଚିତ, ତେବେ ଯାଇକି ଭଗବାନ କୃପା ଆମେ ପାଇବା। ହରେ କୃଷ୍ଣ। ଆସନ୍ତାକାଲି ଆମେ ଶୁଣିବା କବିତା, ସରି ସୁନ୍ଦରୀ, ସୁନ୍ଦରୀ କବିତା। ଏ ବହୁତ ସୁନ୍ଦର, ଇଏ ବି ବହୁତ ଆସ୍ୱାଦନୀୟ ବସ୍ତୁ, ଏ ତ ଜନସତ୍ରରେ ଆମେ ଶୁଣିଲି, ଏଠି ଶୁଣିବେ। ବ୍ରହ୍ମଚାରୀ ପାଇଁ ସ୍ତ୍ରୀର ତ୍ୟାଜ୍ୟ କେମିତି, ସେ ସ୍ତ୍ରୀକୁ କେମିତି ତ୍ୟାଗ କରିବ, ଗୃହସ୍ଥ କେମିତି ତ୍ୟାଗ କରିବେ, ସେ ଆସନ୍ତାକାଲି ଆମେ ଶୁଣିବେ। ଜୟ ଶ୍ରୀ ଶ୍ରୀ ଚେତନ ଶିକ୍ଷାଷ୍ଟକମ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିମନ ଠାକୁର କି ଶ୍ରୀଲ ପ୍ରଭୁପାଜି ମହାରାଜ କି ଜୟ ପତ୍ର ଭୁବନେଶ୍ୱର ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନେତା ଗୌର ପ୍ରମାନନ୍ଦେ ହରି ହରି ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି।